ভগবতে বাসুদেবায়, শ্রীমদ ভাগবতম দশম স্কন্ধ 28তম অধ্যায়। রামায়ণ শ্রবণ করুথিলে কিভলি ভগবান কৃষ্ণ ব্রজবাসী মানঙ্কর যে অন্তরে কামনা আসছি, নন্দ মহারাজঙ্କ ନିକଟରୁ শ্রবণ କଲେ କିଭଳି বরুণାଳୟକୁ ଯାଇଛନ୍ତି କୃଷ୍ଣ ବଳରାମ, ଏବଂ ନନ୍ଦ ମହାରାଜଙ୍କ ଉପସ୍ଥିତିରେ ବରୁଣଦେବ କିଭଳି ସ୍ତୁତି କରୁଛନ୍ତି ବିନମ୍ରରେ, ତାକୁ ହିଁ ବ୍ରଜବାସୀମାନଙ୍କୁ କହିଲେ। ଏବଂ ବ୍ରଜବାସୀମାନଙ୍କ ମନ ଭିତରେ ଏକ ଆନନ୍ଦ ଜାଗ୍ରତ ହେଲା ଯେ ଆମେ ଯାହାଙ୍କୁ ବୃନ୍ଦାବନରେ ସାଧାରଣ ବାଳକ ଆମେ ଆମେ ତାକୁ ଆମର ସମ୍ବନ୍ଧୀ ବୋଲି ଜ୍ଞାନ କରୁ, ଆମର ମଉସାର ପୁଅ, ଆମର ମାଉସୀର ପୁଅ, ଆମର ଭାଇର ପୁଅ, ଭଉଣୀର ପୁଅ, ଆମେ ଯାହା ସୁସମ୍ବନ୍ଧ ବୋଲି ଯେଉଁ କୃଷ୍ଣଙ୍କୁ ଜ୍ଞାନ କରୁ। ଆଜି ନନ୍ଦ ମହାରାଜ ଆମକୁ ଜଣେଇଦେଲେ ସେ ହେଉଛନ୍ତି ସ୍ୱୟଂ ଭଗବାନ ନାରାୟଣ। ବ୍ରଜବାସୀମାନେ ଯେଭଳି ସାଧାରଣ ମନୁଷ୍ୟ, ବର୍ତ୍ତମାନ ଆମର ଜଣେ ଧାର୍ମିକ ବ୍ୟକ୍ତିର ସବୁଠୁ ବଡ଼ ସମସ୍ୟା ରହିଲା କିଏ ଭଗବାନ ମୁଁ ଜାଣିବି, ମୁଁ ଭଗବାନ ବୋଲି ଜାଣିଲେ ତାଙ୍କୁ ପୂଜା କରିବି, ଗୋଟେ ଧାର୍ମିକ ବ୍ୟକ୍ତିର ସବୁବେଳେ ଏଇଟା ଚିନ୍ତା। କାରଣ ସେ ଯେହେତୁ ମାୟାରେ ରହିଛି, ଦେବତାମାନଙ୍କ ଭିତରେ କ'ଣ ପାର୍ଥକ୍ୟ, ଗୋଟେ ଦେବତା ଭଗବାନ କିଏ, ଭଗବାନ କିଏ, ଦେବତା କିଏ, ଜଣେ ମହାନ ପୁରୁଷ ତାର ଦୃଷ୍ଟି ନାହିଁ ନା, ସେ ଜାଣିପାରେ ନା, ସେଥିପାଇଁ ସେ ଗୋଟେ ଅନୁସନ୍ଧାନ କରେ। ବ୍ରଜବାସୀମାନେ ଏମିତି କୃଷ୍ଣଙ୍କୁ ଯେଉଁ ଭଲ ପାଉଥିଲେ, ଭଗବାନ କୃଷ୍ଣଙ୍କୁ ଯେଉଁ ଭଲ ପାଉଥିଲେ, ଭଗବାନ ଭାବି ଭଲ ପାଉନଥିଲେ। ବ୍ରଜବାସୀମାନେ ନନ୍ଦ ଯଶୋଦା କୃଷ୍ଣଙ୍କର ଯେଉଁ ଆକର୍ଷଣୀୟ ଗୁଣ ଥିଲା, ତାଙ୍କ ରୂପ ମାଧୁରୀ, ତାଙ୍କର ବେଣ ମାଧୁରୀ, ମାଧୁରୀକୁ ଦର୍ଶନ କରି ଭଲ ପାଇବାରେ ଗୋଟେ ଜ୍ଞାନ ସୁନ୍ଦର, ସାଧାରଣ ଦୁନିଆରେ ଯେଉଁ ଭଲ ପାଇବାଟା ବି ସେଇଟା ବି ନିର୍ଭର କରେ ନା, ଯିଏ ଯାହାକୁ ସବୁବେଳେ ଭଲ ପାଉଛନ୍ତି। କାରଣ ଏମିତି ଖାଲି ସମସ୍ତେ ଭଲ ପାଇବାଟା କେବଳ ଗୋଟେ ରୂପକୁ ଦେଖିକି ଭଲ ପାଉଛି, ଧନକୁ ଦେଖିକି ଭଲ ପାଉଛି, ଯଦି ରୂପ ଧନକୁ ଦେଖି ଭଲ ପାଆନ୍ତା ନା, ଗରିବ ଗରିବ ଝିଅ କେବେ ବିବାହ ହେଇପାରନ୍ତା ନା, ଆଉ କଳା ଲୋକ କେବେ ବିବାହ ହେଇପାରନ୍ତା ନା। ଯେଉଁ ଝିଅମାନେ କଳା ଅଛନ୍ତି ସେ ବିବାହ ହଉଛନ୍ତି କି ନାହିଁ, ତାହେଲେ ତାଙ୍କର କେଉଁ କେଉଁଟାକୁ ଦେଖିକି ଜଣେ ତାକୁ ବିବାହ ହଉଛି, ତ କାହିଁ ଭଲ ଲାଗୁଛି। ଭଲ ପାଇବାର କାରଣ ସବୁବେଳେ ଗୋଟେ ରୂପ ନୁହେଁ, ଧନ ବି ନୁହେଁ, ଜ୍ଞାନ ବି ନୁହେଁ, ଭଲ ପାଇବା ଏକ ସ୍ୱାଭାବିକ ଆକର୍ଷଣ। ଜଣେ ଛୁଆଟା ତା ମାଟା ସେ ଆଉ ଗୋଟେ ପୁଲି, ତାର ଆଉ ଗୋଟେ ପୁଅଟା, ଆଉ ଜଣଙ୍କର ଛୁଆଟା ଯଦି ପୁଲିଓ ହେଇଥିବ ତାକୁ ଦେଖିଲେ ତାକୁ ଭଲ ଲାଗିବ, ଗୋଟେ ମା ଆଉ ଗୋଟେ ପୁଲିଓ ଛୁଆକୁ ଦେଖିଲେ ତାକୁ ଭଲ ଲାଗିବନି, ଆଉ ଗୋଟେ କଣା ଛୁଆକୁ ଦେଖିଲେ ଭଲ ପାଇବନି, କିନ୍ତୁ ସେ ଗୋଟେ ମାଆର ଯଦି ନିଜ ଛୁଆଟା କଣା ହେଇଯାଇଛି, ନିଜ ଛୁଆଟାକୁ ପୋଲିଓ ହେଇଯାଇଛି, ପାରାଲିସିସ୍ ହେଇଯାଇଛି, ସେ କଣ ତାକୁ ଭଲ ଲାଗିବ? ସେଠି ତାର ଭଲ ପାଇବାଟା ତାର ପୁଅର ଗୁଣ ନୁହେଁ ଯେ ତାର ଆଖି ନାହିଁ, ସେ ଭଲ ପାଠ ପଢ଼ୁନି, ଗୋଟେ ଯୋଗ୍ୟ ବ୍ୟକ୍ତି ନୁହେଁ, ନାହିଁ। ଭଲ ପାଇବାଟାକୁ ସବୁବେଳେ ଏ ଦୁନିଆରେ ବି ଭଲ ପାଇବାଟାକୁ ସବୁବେଳେ ଭୌତିକ ବସ୍ତୁ ଦ୍ୱାରା ମାପି ହବନି, ଆଉ ପରମାର୍ଥ ଦୁନିଆରେ, ଆଧ୍ୟାତ୍ମିକ ଦୁନିଆରେ ଯେ ଭଗବାନଙ୍କୁ ଭଲ ପାଇବାକୁ ହେଲେ ତାଙ୍କ ଦ୍ୱାରା କିଛି ପାଇବାର ଅଛି, କିଛି ତାଙ୍କର ଗୁଣ ଜ୍ଞାନ ଏସବୁ ଦେଖିକି ଆମେ ଭଗବାନଙ୍କୁ ଭଲ ପାଇବା, ଏଇଟା ନୁହେଁ। ତେଣୁ କେମିତି ଭଲ ପାଇବା, ଯେହେତୁ ଜୀବନ ଭଲ ପାଇବାଟା ଭଗବାନଙ୍କ ପାଖରେ ନାହିଁ, ଭଗବାନ ପାଖରେ କେଉଁ କେଉଁ ଗୁଣ ରହିଛି, ତାଙ୍କର କଣ ଶକ୍ତି ରହିଛି ସେଟା ଜୀବ ଜାଣିନି, ତ ଭଲ କେମିତି ପାଇବ ପ୍ରଶ୍ନ ଆସିବ ନା। ଆମେ ଜାଣିନେ ନା ଭଗବାନ, କେବଳ ଦେଖୁଛେ, ଯେମିତି ଗାଁ ଗାଁ ଲୋକମାନେ କହିବା କଥା, ଠାକୁର ଗୋଟେ ପଥର ତିଆରି ହେଇଛନ୍ତି, ସେମାନେ ପୂଜା କରୁଛନ୍ତି, ଗୋଟେ ଫୁଲମାଳ ଦଉଛନ୍ତି, ଖାଇବାକୁ ଦଉଛନ୍ତି, କଣ ଏଥିରେ ସେ ଜାଣିବେ ଯେ ଭଗବାନ କଣ ତାଙ୍କୁ ଭଲ ପାଉଛି? ଜୀବର ହୃଦୟରେ ଯୋଉ କେମିତି ଜାଗ୍ରତ ହବ ଯେ ଭଗବାନ ହଉଛନ୍ତି ତାଙ୍କୁ ଭଲ ପାଇବା ଦରକାର। ସେଥିପାଇଁ ଯେତେ ପନ୍ଥା ସବୁ ଆଗରୁ ରହିଲା, ଆଗରୁ ଯୋଗ ପନ୍ଥା ଥିଲା, ଯୋଗରେ ବସୁଥିଲେ, ଯୋଗ ବସିକି କଣ କରୁଥିଲେ, ଯୋଗରେ ସମାଧି ସ୍ଥିତିକି ଯାଉଥିଲେ, ସମାଧି ସ୍ଥିତିକି ଯିବେ। ଆଗେ ଆଗେ ପ୍ରଥମରେ ଆରମ୍ଭ କୋଉଠୁ କରିବେ, ଯମ, ନିୟମ, ଆସନ, ପ୍ରାଣାୟାମ, ଏସବୁ ଗୋଟେ ଗୋଟେ ସ୍ଥିତିକି ଯିବେ, ଯାଇ ସେ ସବୁ ସମାଧି ସ୍ଥିତିରେ ପହଞ୍ଚି। ସମାଧି ସ୍ଥିତି କଣ, ସେତେବେଳେ ଦେହ, ମନ, ଇନ୍ଦ୍ରିୟ ସବୁଗୁଡା ସବୁ ଭୁଲି ଯାଇଥିବେ, ସେ କେବଳ ସମାଧି ସ୍ଥିତିରେ କେବଳ ଭଗବାନଙ୍କୁ ହୃଦୟ ଭିତରେ ଧରିବେ। ସେ ଭଗବତ ଚିନ୍ତନ, ତାଙ୍କ ରୂପ ଗୁଣ ଯେତେବେଳେ ତାଙ୍କର ହୃଦୟ ଭିତରକୁ ଚାଲି ଆସିବ, ସେତେବେଳେ ଜୀବ ଜାଣିଦେବ, ଆଚ୍ଛା ଭଗବାନ ଏତେ ସୁନ୍ଦର। ଯେ ଧ୍ରୁବ ମହାରାଜ 5 ବର୍ଷର ବାଳକ, ସେ ଗୋଟେ ଖେଳିବା ଖେଳିବା ବୟସର ପିଲା, ନାରଦ ଯେତେବେଳେ ବୃନ୍ଦାବନ ଧ୍ୟାନ କରୁଛନ୍ତି 6ଷ୍ଠ ମାସରେ, ଭଗବାନଙ୍କର ହୃଦୟ ଭିତରେ ପୁରା ଭଗବାନଙ୍କର ରୂପ ଗୁଣ ସବୁ ସ୍ଫୁରଣାରେ ଜଣଙ୍କୁ ଆମେ ଗୋଟେ ମାନବ ମାନେ ଆମେ ଆମେ ସଜୀବ ବସ୍ତୁ, ଆମେ ସଜୀବ ବସ୍ତୁ ନା ହଉ, ଆମେ ଆଉ ଜଣେ ସଜୀବ ବସ୍ତୁ ହଉ ବା ନିର୍ଜୀବ ବସ୍ତୁ, ତାର ଗୁଣ ନ ଦେଖିଲେ ଆମେ ଆକର୍ଷଣ କେବେ ହବାନି। ଗୋଟେ ଲୋକଟାକୁ ଦେଖିଦେଲା ମାନେ ଗୋଟେ ଗଛଟାକୁ ଦେଖ, ମଣିଷଟାକୁ ଦେଖ, ପଶୁଟାକୁ ଦେଖ, ପକ୍ଷୀଟାକୁ ଦେଖ, ତୁମର ଦିଟା ଭାବନା ଆସିବ ସମସ୍ତଙ୍କର। ଗୋଟେ କଣ ଏଟା ଭଲ କି ଖରାପ, ଯାହାକୁ ଦେଖ ତୁମେ, ତୁମର ଦିଟା ଜିନିଷ ଆସିବ, ଭଲ ନା ଖରାପ, ଏଟା ଭଲ ଏଟା ଖରାପ, ଏଟା ଭଲ ଏଟା ଖରାପ, ସବୁବେଳେ ଏଟା ଗୋଟେ ଜୀବନ ଏଟା। ତେଣୁ ଆମେ ସଜୀବ ବସ୍ତୁ ନା, ଆମେ ଆମେ ଆତ୍ମା ନା, ଆମେ ସଜୀବ ବଞ୍ଚିଛେ ଆମେ। ଯଦି ସାଧାରଣ ଲୋକଙ୍କର ସେଇଟା ନା, ଯଦି ପଥରକୁ ପୂଜା କରି ଭଗବାନ ମିଳିଯିବ, ତାର ପାହାଡ଼କୁ ପୂଜା କଲେ ତ ସବୁ ପୁରା ସବୁବେଳେ ଭଗବାନ ହେଇଯିବେ ହିନ୍ଦୀରେ କୁହନ୍ତି ସେ, କହ ତାଙ୍କର ତାଙ୍କର ଧାରଣାଟା କ'ଣ ଯେ ବିଗ୍ରହ ବା ଠାକୁର ହେଉଛନ୍ତି କ'ଣ ପଥରରେ ତିଆରି, ତାଙ୍କର କ'ଣ ଗୋଟେ ଶକ୍ତି ରହିଛି ତାଙ୍କର କ'ଣ, କିନ୍ତୁ ବିଗ୍ରହଙ୍କର କେଉଁ ଶକ୍ତିଟା ରହିଛି, ଭଗବାନଙ୍କ ରୂପର କେଉଁ ଶକ୍ତି ରହିଛି, ଗୁଣର କେଉଁ ଶକ୍ତି ରହିଛି, ନାମରେ କେଉଁ ଶକ୍ତି ରହିଛି, ସେଇଟା ମଣିଷ ତା ବୁଦ୍ଧି ଦ୍ୱାରା ଜାଣିପାରିବ। ଏଇଟା ହଉଛି ପାର୍ଥକ୍ୟ। ଯେମିତି ଆମର ତୁମର ବାପାଙ୍କର ଗୋଟେ ମୂର୍ତ୍ତିଟା ରଖିଦିଅ, ତୁମର ଭାବନା ହିସାବରେ ଦେଖିବ ତୁମେ ଯୋଉ ଗାଁ ଗହଳିରେ ସବୁ ଥାଏ କଣ ହେଟା କୁହନ୍ତି, ତାଙ୍କ ବାପାଙ୍କର ବାପା ମରିଗଲା ପରେ ତାଙ୍କ ସେ ଜମି ପାଖରେ ସବୁ କରନ୍ତି କଣ ହେଟା ସମାଧି, ଜମି ପାଖରେ କରିବେ, ବାଡି ବାଡି ଘର ପାଖରେ କରିବେ, ସେ ତାଙ୍କର ଜାଣିପାରନ୍ତି ତାଙ୍କ ବାପା ଗୋଟେ ଆଲୋକ ପୁଞ୍ଜଟେ ବାହାରୁଛି। ଆଗରୁ ସେମିତି ହଉଥିଲା, ଆଜିକାଲି ସବୁବେଳେ ଲାଇଟ୍ ଲାଗିଲାଣି, ସେ ଜାଣିଦେବେ ତାଙ୍କ ବାପା ବୁଲୁଛି ବାଡ଼ିଆରେ, ଗୋଟେ ଆଲୋକ ପୁଞ୍ଜଟେ ବାହାରୁଛି ଯାଉଛି, ସେ ଅନୁଭବ କରିପାରୁଥିଲେ କାରଣ ଗୋଟେ ସ୍ପିରିଟ, ସେ ଆତ୍ମାଟା ରହିଛି ନା, ଆତ୍ମାଟା ଶରଣ ପାଇଥିଲେ ସେ ତାର ସେମିତି ଗୁରୁତ୍ୱ। ଗୋଟେ ବସ୍ତୁର ନିର୍ଜୀବତା ନିର୍ଜୀବ ମାନେ ନୁହେଁ ଯେ ତା କତିରେ କିଛି ଶକ୍ତି ନାହିଁ, ତା କତିରେ ବହୁତ ଫ୍ୟାନ୍ଟା ଟିକେ କମେଇ ଦିଅ, ଭୌତିକ ଶକ୍ତି ଅଛି ବା ଆଧ୍ୟାତ୍ମିକ ଶକ୍ତି ଅଛି, ଭୌତିକ ଶକ୍ତିଟା ବୁଦ୍ଧି ବିଚାର ଦ୍ୱାରା ପଳେଇ ଆସିବ, ଭୌତିକ ଶକ୍ତି ଯୋଉଟା ସେଟା ବୁଦ୍ଧି ଜ୍ଞାନ ଏହାଦ୍ୱାରା ଆମେ ଧରିଦେବା, ଆଧ୍ୟାତ୍ମିକ ଜିନିଷଟାକୁ ବୁଦ୍ଧି ଜ୍ଞାନ ଦ୍ୱାରା ଧରିବ। ସେଥିପାଇଁ ବର୍ତ୍ତମାନ ବିଜ୍ଞାନ ଫେଲ୍ ହେଇଯାଉଛି, ଆମେ ବି ଫେଲ୍ ହେଇଯାଉଛି, ଯେ ଭଲ ପାଇବାଟା ଭଗବାନ, କେମିତି ଭଗବାନଙ୍କୁ ଆମେ ଭଲ ପାଇବା, କାହିଁକି ଆମେ ଭଗବାନ ଭଲ ପାଇପାରୁନି, କାରଣ ସେ ହେଉଛି ଭଗବାନ ହେଉଛନ୍ତି ସ୍ପିରିଚୁଆଲ, ଆମେ ହେଉଛେ ମେଟେରିଆଲ, ଆମେ ହେଉଛେ ଭୌତିକ, ସେ ହେଉଛନ୍ତି ଆଧ୍ୟାତ୍ମିକ। ତାଙ୍କର ସବୁ ଜିନିଷ ଚିନ୍ମୟ, ତାକୁ ଶବ୍ଦରେ କୁହାଯାଏ ସବୁ ଚିନ୍ମୟ। ସେ ଚିନ୍ମୟ ଜିନିଷଟାକୁ ଜାଣିବାକୁ ହେଲେ ଲୋକଙ୍କର ତୁମେ ତ ବିଗ୍ରହଙ୍କୁ ଦେଖିଲେ ଠାକୁରଙ୍କୁ ଦେଖିଲେ ତୁମେ କ'ଣ ଦେଖିବ, ଆମେ ଯେଉଁ ଜଡ଼ ଆମେ କ'ଣ ଦେଖିବା, ଜଡ଼ ଦେଖିବା। ସେଥିପାଇଁ ଯୋଉ ଯୋଉ ପନ୍ଥା ରହିଲା ସେଇ ପନ୍ଥାରେ, ଯୋଗ ପନ୍ଥାରେ ଯୋଗୀମାନେ ଯୋଗ କରିକି ଜାଣୁଥିଲେ ସମାଧି ଅବସ୍ଥାରେ, ଧ୍ୟାନ ପନ୍ଥାରେ ଯେଉଁମାନେ ଧ୍ୟାନ କରୁଥିଲେ ସେମାନେ ପରମାତ୍ମାଙ୍କ ହୃଦୟ ଭିତରେ ଧ୍ୟାନ କରୁଥିଲେ, କାରଣ ତୁମେ ମେଟେରିଆଲ ଜିନିଷ କିଛି ପାଇବନି, ଭୌତିକ ବିଚାରରେ କିଛି ପାଇପାରିବନି। ଆଜିକାଲି ଯେମିତି ଲୋକ ଯୁକ୍ତି କରୁଛନ୍ତି ଧର୍ମ କ'ଣ ଏଇଟା କ'ଣ କେମିତି ଭଗବାନ ଦେଖେଇ ଦିଅ, ସେ କିଛି ତୁମର ସେଇଟା ହବନି। ମନ୍ତ୍ର ଶକ୍ତି ଯୋଉ ରହିଛି, ମନ୍ତ୍ର ଶକ୍ତିଟା କେବେ ବି ଭୌତିକ ବସ୍ତୁ ଦ୍ୱାରା ଜଣାପଡ଼ିବନି। ମନ୍ତ୍ରଶକ୍ତି ଯେମିତି, ମନ୍ତ୍ରଶକ୍ତି ଅଛି ନା ନାହିଁ, ସାଧାରଣ ଭୌତିକ ଜିନିଷରେ ମନ୍ତ୍ରଶକ୍ତି ଅଛି। ମୁଁ ଦେଖିଥିଲି ଛୋଟ ପିଲାବେଳେ ଆମର ଯିଏ ମା ଥିଲେ ସେ କ'ଣ କେଉଁଠି ଗୋଟେ କ'ଣ ଶିଖିଥିଲେ, ତାଙ୍କ ଛୋଟ ପିଲାବେଳୁ କି ଝିଅ ବେଳୁ ତାଙ୍କୁ ଶିଖିଛନ୍ତି, ଯେକୌଣସି କୁକୁର କାମୁଡ଼ୁ, ସାପ କାମୁଡ଼ୁ, କ'ଣ କମୁଡ଼ି କାମୁଡ଼ୁ, ତାକୁ କାମୁଡ଼ିଛି କି ନା ସେ କହିଦେବେ, ତାକୁ କେବଳ ଗୋଟେ ନଡ଼ିଆ ଆଣି ଦେବାକୁ ପଡ଼ିବ, ଆଉ କ'ଣ 5 ପଇସା 10 ପଇସା ଦେବାକୁ ପଡ଼ିବ, ସେ ନଡ଼ିଆ ଗୁଡ଼ା ସେ କାହାକୁ କତି ପଠାନ୍ତି, ଏଇ ଯୋଉ ଆମର ଆଖଣ୍ଡମଣି ପାଖକୁ। ମୁଁ ଛୋଟ ପିଲାବେଳେ ଦେଖିଛି ଆସି କୁହନ୍ତି, ବଡ଼ ମା ଏମିତି ମୋତେ ଗୋଟେ କାମୁଡ଼ିଲା ଭଳିଆ ଲାଗିଲା ସାପଟା, ସେ କୁକୁରଟା ସେ ଏମିତି ହାତକୁ ଏମିତି କ'ଣ କ'ଣ କରେ। ମୁଁ ଯେତେବେଳେ ଛୋଟ ପିଲା ଥିଲି ମୁଁ କ'ଣ ଜାଣିଲି, ମୁଁ କି ଜାଣିନି ମା କ'ଣ ଏମିତି କରୁଛନ୍ତି, ଏମିତି ହାତ କହିବ, ଯେତେ ତାକୁ ହାଇ ଲାଗିବ ସେ କହିଦେବ, ହାଇ ଲାଗିଲେ ସେ କହିବ ହଁ କାମୁଡ଼ିଛି, ଯେ ହାଇ ନ ଲାଗିବ କହିବ ନା ପଳା କାମୁଡ଼ନି, ଯଦି ହାଇ ଲାଗିବ କହିବ ଯା ଗୋଟେ ନଡ଼ିଆ ଗୋଟେ ଆଣିବି ଯା, ଆଉ ପଇସା ନିଅନ୍ତିନି ଖାଲି ନଡ଼ିଆ ଗୋଟେ, ଆଉ ତା ଦେହରେ 5 ପଇସାରେ ଖୁସି ଦେବ, 10 ପଇସାରେ ଖୁସିକି ଲୋକଟା ଆଣି ଦେଇଦେବେ, ସେ ନଡ଼ିଆ ଗୁଡ଼ା ରହିଥିବ ସେଇଟା ସବୁ ସେ ଆଣିକି ବାବାଙ୍କ ଆଖଣ୍ଡ ପାଖରେ ଦିଅନ୍ତି, କିନ୍ତୁ ସେ ଜାଣିଦେବେ ଯେ ଆକୁ ସାପ କାମୁଡ଼ିଛି ବୋଲି ଆମେ ଭଲ ହେଇଯାନ୍ତି। ଏଟା କେମିତି କୁହ, ତୁମର ତ ବର୍ତ୍ତମାନ ଇଞ୍ଜେକ୍ସନ୍ ଟା ନେଉଛ, ସେ କେତେ ରିସର୍ଚ୍ଚ କରି କେମିକାଲ ବାହାର କରାହେଇକି କ'ଣ ତାକୁ ଇଏ କର, ତୁମେ ମନ୍ତ୍ରଶକ୍ତି ଆମେ ତ ଦେଖିଛୁ, ଆଉ ମୁଁ ତ ନିଜେ ଦେଖିଛି ଛୋଟ ପିଲାବେଳେ, ଶହ ଶହ ଲୋକ ଘରକୁ ଲାଇନ୍ ଲଗାନ୍ତି ସେତେବେଳେ, ଏବେ ବି ଅଛି, ଏବେ ଏବେ ଯୋଉ ମହାପୂଜ ପ୍ରଭୁ ଆମର ଯୋଉ ମହାପୂଜ ପ୍ରଭୁ ଅଛନ୍ତି ଭୁବନେଶ୍ୱରରେ, ତାଙ୍କ ଗାଁକୁ ମୁଁ ଯାଏ ପ୍ରବଚନ କରିବାକୁ, ତାଙ୍କର ବାପା ଥିଲେ, ତାଙ୍କ ବାପା ତାଙ୍କ ମା, ତାଙ୍କ ମା ତାଙ୍କ ମା ଗୋଟେ ମନ୍ତ୍ର ଜାଣିଛନ୍ତି, କେଉଁ ସାପ ବି ତାଙ୍କ ଜଙ୍ଗଲ, ତାଙ୍କ ଜଙ୍ଗଲ ପାଖରେ ଘର, ଜଙ୍ଗଲକୁ ଲାଗି ତାଙ୍କର ପୁରା ପୁରା ପାହାଡ ଭିତରେ ତାଙ୍କର ଘର, ଆଉ ଯେତେ ବଡ ସାପ ଯିଏ କାମୁଡୁ ସେ ଝାଡ଼ିଦେବ ସାଙ୍ଗେ ସାଙ୍ଗେ ଭଲ ହେଇଯିବ, ସେ ଜାଣିଛି ସେ ବିଦ୍ୟା, କିଛି ମେଡିସିନ ଦରକାର ନାହିଁ, ସେ ଏରିଆରେ କିଏ ଜାଣନ୍ତିନି ମେଡିସିନ। ଆଚ୍ଛା ଗୋଟେ ଯଦି ସାଧାରଣ ଗୋଟେ ଏଟା ବିଷଟା କୋଉଟା ସର୍ପଟା ବିଷ, ବିଷ ଶକ୍ତିଟାକୁ ଗୋଟେ ସର୍ପ ଭିତରେ ପ୍ରବେଶ କଲା ବେଳକୁ ତାକୁ କିଏ କାଟି ଦଉଛି? ମନ୍ତ୍ର ଶକ୍ତି, ତାର ମନ୍ତ୍ର ଶକ୍ତି ଅଛି କି ନାହିଁ କୁ? ଯଦି ମନ୍ତ୍ର ଶକ୍ତିଟା ରହିଲା, ସେ ମନ୍ତ୍ର ଶକ୍ତିଟା କଣ ବିଷର ପ୍ରତିକ୍ରିୟାରୁ କାଟୁଛି ସେ ରୋଗୀ ଜାଣିପାରୁଛି କି? ରୋଗୀ ଜାଣିପାରୁନି, କିନ୍ତୁ ଯିଏ ମନ୍ତ୍ର ସାଧନ କରୁଛି ତାର ସେ ବିଶ୍ୱାସଟା ରହିଛି, ଏଇଟା କାଟିଦବ। ସେଭଳି ଭଗବାନ, ଭଗବାନ କଣ, ଭଗବାନ ଏ ପ୍ରସ୍ତରରେ ଅଛନ୍ତି କି ଦାରୁରେ ଅଛନ୍ତି କି ଏଇଠି ଅଛନ୍ତି, ସେଟା ମନ୍ତ୍ର ଶକ୍ତିରେ ଜଣାପଡ଼ିବ। ଖାଲି ବୁଦ୍ଧି ଖର୍ଚ୍ଚ କରି ତମେ ପାଇପାରିବେ, ସେ ମନ୍ତ୍ର ଶକ୍ତି। ସେଥିପାଇଁ ଭଗବାନ କଳିଯୁଗରେ ଧ୍ୟାନ ଧାରଣା ଯୋଗ ଏସବୁ ଆମେ କରିପାରିବା ବୋଲି ମନ୍ତ୍ର, ଏଇ ଯୋଉ ଆସିଲେ ମହାମନ୍ତ୍ର, ସେଥିପାଇଁ ସେ ଆଜି ମୁଁ ଶୁଣୁଥିଲି ପ୍ରଭୁ ସେଟା କହୁଛନ୍ତି। ତମେ କେବେ ବି ଭାବିବନି ଯେ ଏଇ ଏଇ ଜଗତରେ କୃଷ୍ଣଙ୍କର ନାମ, ଏଇ ଯୋଉ ମହାମନ୍ତ୍ରଟା ଏ ଜଗତର, ସେ ନରୋତ୍ତମ ଦାସ ଠାକୁରଙ୍କର କଥା ସେୟା କହୁଛନ୍ତି, ଗୋଲକର ପ୍ରେମ ଧନ ହରିନାମ ସଂକୀର୍ତ୍ତନ। ଭଗବାନ ସେ ଜଗତରୁ ଆଣିଛନ୍ତି ମନ୍ତ୍ର ଶକ୍ତିଟାକୁ, ଯେ ଏଇ ଯଦି କେବଳ ଯିବ ଏଇ ମନ୍ତ୍ରଟାକୁ ସବୁବେଳେ ସାଧନ କରିପାରିଲା, ତାହେଲେ ତାର ଶକ୍ତିରେ ସେ ଜାଣିବ ଭଗବାନଙ୍କ ଶକ୍ତି କ'ଣ, ମନ୍ତ୍ର ଶକ୍ତି କ'ଣ, ଭଗବାନଙ୍କର ରୂପର ଗୁଣର ଲୀଳାର ମାଧୁର୍ଯ୍ୟର ଶକ୍ତିଟା କ'ଣ। ମନ୍ତ୍ର ଶକ୍ତିକୁ ସାଧନ ନ କଲେ ହେଇପାରିବେ, ଏଇଟା ଆମର ସେ ସାଧନ ନାମ, ମନ୍ତ୍ରଟା ସାଧନ ଆମେ କରୁଛେ ନା, ଆଉ ଆମର ନାମଟା ଆମର ସାଧନ, ଆଉ ନାମ ହଉଛି ସାଧ୍ୟ, ସବୁଟା ନାମ ନା ଆମର, ଆଉ ଆଉ କିଛି ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ସବୁବେଳେ ସବୁବେଳେ ନାମ ସ୍ମରଣ, ସବୁବେଳେ ଯେ ଆମେ ଜପମାଳ ଧରେ ତା ନୁହେଁ, ସବୁବେଳେ ଯେ ପୁରା ମନ୍ତ୍ର କହିପାରିବେ ତା ବି ଆବଶ୍ୟକ ନାହିଁ, ସବୁବେଳେ ଯେ ପୁରା ହରେ କୃଷ୍ଣ କହିପାରେ ତା ନୁହେଁ, ସବୁବେଳେ କିନ୍ତୁ କୃଷ୍ଣ ହଉ ରାମ ହଉ ହରେ କୃଷ୍ଣ ରାଧାରାଣୀ ହଉ ସମସ୍ତଙ୍କ ନାମଟା ଯେମିତି ସବୁବେଳେ ଆମର ସ୍ମରଣରେ ରହୁଥାଉ, ଚେତନରେ ସବୁବେଳେ ମନ୍ତ୍ର ଶକ୍ତିଟା ସବୁବେଳେ ଯେମିତି ଆମର ଯେମିତି ଭୌତିକ ଚିନ୍ତା ବିଚାରଧାରା ଗୁଡା ସବୁ ପୋଷିକି ରହିଛି ନା, ମନ୍ତ୍ର ଶକ୍ତି ପୂର୍ଣ୍ଣ ସିଦ୍ଧି ନ ଆମେ ପ୍ରାପ୍ତ ନହେଲା ପର୍ଯ୍ୟନ୍ତ ସେଥିପାଇଁ ଶୁଦ୍ଧ ନାମଟା କୁହାଯାଏ। ଶୁଦ୍ଧ ନାମଟା ତୁମେ କଲେ ଜାଣିପାରିବ ମନ୍ତ୍ରର କଣ ଶକ୍ତି, ସବୁ ସବୁ ଜିନିଷଟାକୁ ବିଚାର ବୁଦ୍ଧି ବଳରେ କୌଣସି ସବୁଠୁ ଧରି ହବନି, ଏ ଲାଇନଟା ବି ସେୟା ଆମେ ଖାଲି ବିଶ୍ୱାସ କରୁଛେ, କିନ୍ତୁ ବିଶ୍ୱାସଟା ବି ପୂର୍ଣ୍ଣ ହେଇପାରିବନି ଯଦି ସାଧନ ନକ। ଯଦି ହନୁମାନ ରାମ ନାମ କରିକି ଲଙ୍କା ପାର ହେଇକି ପଳେଇଲେ, ଯଦି କେହି କହିବେ ତାହେଲେ ତୁଳସୀ ଦାସ ବି ନାମ କରୁଥିଲେ, ଅଲଗା ଲୋକ ବି ଆସୁଛନ୍ତି, ସିଏ କାହିଁକି ରାମ ନାମ କର, ତୁମେ ରାମ ନାମ କରିକି ପାର ହୁଅ କୋଉଟା ସମୁଦ୍ର? ନାଇଁ ନାଇଁ, ମନ୍ତ୍ର ଶକ୍ତିର ନିଜର ସାମର୍ଥ୍ୟ, ନିଜର ସିଦ୍ଧି, ନିଜର ବିଶ୍ୱାସ, ସେଟା ଏଟା ହେଉଛି ନିଜର ସମ୍ପତ୍ତି। ହନୁମାନଙ୍କର ଯୋଉ ବିଶ୍ୱାସ ଥିଲା ସେଇଟା ଯେ ଆଉ ଜଣେ ରାମ ନାମ କରିକି ରାମଙ୍କୁ ପାଇଲେ ବି ତାଙ୍କର ସେ ବିଶ୍ୱାସ ଆସିବ ସମାନ ହେଇପାରିବେ। ବିଭୀଷଣ ଭକ୍ତ ନଥିଲେ, ହନୁମାନଙ୍କର ଭକ୍ତ ନଥିଲେ, ସମସ୍ତେ ଭକ୍ତ ଥିଲେ ଭଗବାନଙ୍କର ପାର୍ଷଦ, କିନ୍ତୁ ନିଜ ନିଜର ବିଶ୍ୱାସ, ନିଜ ନିଜର ରାମଙ୍କ ପ୍ରତି ଯୋଉ ଶ୍ରଦ୍ଧା, ସେଟା ହେଉଛି ନିଜର ସମ୍ପତ୍ତି। ଏ ଭକ୍ତି ରାସ୍ତାରେ ଏଇ ଯୋଉ ଆମର ରହିଲା, ଏଟା ହେଉଛି ନିଜର ଜିନିଷ, ନିଜକୁ ସାଧନ କରିବାକୁ ପଡେ, ଏଟା ମନ୍ତ୍ରର ଶକ୍ତି। ସବୁବେଳେ ଯେ ଆମେ ଜ୍ଞାନ ବୁଦ୍ଧି ବଳରେ ସବୁ କିଛି କାରଣ ଜାଣିକି ଆମେ ଭଗବାନଙ୍କୁ ଭଲ ପାଇପାରିବା, ନା ଏଟା ସମ୍ଭବ ନୁହେଁ, ସେମିତି ନୁହେଁ। ଆମେ ସଜୀବ ବସ୍ତୁ, ଆମେ ଆମେ ଆଉ ଜଣେ ସଜୀବ ବସ୍ତୁ ସହିତ ସମ୍ପର୍କ ରଖିପାରିବା, ନିର୍ଜୀବ ବସ୍ତୁ ଆମେ ସମ୍ପର୍କ ରଖିପାରିବାନି, ଆମକୁ ଭଗବାନ ନିର୍ଜୀବ ଲାଗୁଛନ୍ତି ନା? ଆଉ ପୁଅଟାକୁ ଖାଇବାକୁ ଦେଲେ, ସାଙ୍ଗକୁ ଖାଇବାକୁ ଦେଲେ, ବୈଷ୍ଣବକୁ ଖାଇବାକୁ ଦେଲେ, କ'ଣ ଲାଗୁଛି ସେ ଖାଇଲା ହଁ ଭଲ ହେଇଛି, ଆଉ ଆମେ ଠାକୁରଙ୍କୁ ଖାଇବାକୁ ଦେଲେ ଠାକୁର କହୁଛନ୍ତି ଲୁଣିଆ ହେଇଛି ଅଲଣା ହେଇଛି, ଆଜି କ'ଣ ରୋଷେଇ କରୁଛୁ ରେ, କିଛି କହୁନାହାନ୍ତି। ତୁମକୁ କ'ଣ ଲାଗିବ, କେଉଁଠୁ ଭାବଟା ଆସିବ? ତେଣୁ ଖାଇବାକୁ ଦେଲାବେଳକୁ ସେ କହୁଛି ମୋତେ ଭଲ ଲାଗୁଛି, କିନ୍ତୁ ଠାକୁରଙ୍କୁ ଖାଇବାକୁ ଦେଲେ ଠାକୁର କିଛି କହୁନାହାନ୍ତି, ତୁମକୁ ନିର୍ଜୀବ ଲାଗିବ। ଆମେ ଯୋଉ ଭୋଗ ଲଗେଇ ଖାଉଛେ କଣ, ଭୋଗ ଲଗେଇବା ଗୋଟେ ବିଧିରେ ନା, ଆଉ କଣ ଠାକୁରଙ୍କୁ ଭୋଗ ଲଗେଇକି ଖାଇବା, ତୁଳସୀ ପକେଇ ଠାକୁରଙ୍କୁ ଭୋଗ ଲଗେଇ ଦିଅ, ଯେ ଭଗବାନଙ୍କୁ ଖାଇବାକୁ ଦେବାକୁ ପଡିବ, ପ୍ରଭୁ ଏଟା ଭୋଜନ କରିବେ, ଭୋକ ଲାଗିବନି, ତାଙ୍କୁ ଖାଇବାକୁ ଦେବାକୁ ପଡିବ। ଯଶୋଦା ଯେମିତି ଭୋଜନ କରିବାକୁ ଦଉଥିଲେ, ଭୋଜନ ଦଉଥିଲେ, ଆମ ଘରେ ଯାହା ରହିଛି ସାମର୍ଥ୍ୟ ରହିଛି ଆମେ ତୁମକୁ ସେ ଭାବରେ ଦବା, ସେ ଭାବନା କଣ? ଆଉ କାହିଁକି ଆମେ ଆସୁନି, କାହିଁକି ଆମେ ଆମକୁ ଲାଗୁଛି ଆମେ ସଜୀବ ବସ୍ତୁ ସହିତ ଡିଲିଂସ କରୁନେ, ନିର୍ଜୀବ ସହିତ କିଛି କହୁନାହାନ୍ତି କାହିଁ? ଖାଲି ପଢିକି ଜାଣିଛେ ନାମ ରୂପ ବିଗ୍ରହ ହଉଛନ୍ତି ଚିଦାନନ୍ଦ, ଆମେ ଜାଣୁଛେ କିନ୍ତୁ ହଉନି, ସେଟା କେମିତି ହବ? ଏଇ ମନ୍ତ୍ର ଶକ୍ତି। ସେଥିପାଇଁ ବିଗ୍ରହଙ୍କ ଦର୍ଶନରେ, ବିଗ୍ରହଙ୍କ ଅର୍ଚ୍ଚନରେ, ବିଗ୍ରହଙ୍କ ସମ୍ମୁଖରେ କୀର୍ତ୍ତନରେ ଯଦି ନାମ ନ ରହିଲେ ସବୁ ନିର୍ଜୀବ। ସେଥିପାଇଁ ମହାପ୍ରଭୁଙ୍କର ଆମ ପରମ୍ପରାରେ ଯୁଆଡ଼େ ଯାଆନ୍ତି ମହାପ୍ରଭୁ କ'ଣ କରନ୍ତି, ଦେଖ ଶିବ ମନ୍ଦିରକୁ ଯିବେ, ଦୁର୍ଗାଙ୍କୁ ଦର୍ଶନ କରିବାକୁ ଯାଉଥିଲେ ଶୈଳ ଉପରେ, ଶିବଜୀ ଦୁର୍ଗାଜୀ ରହୁଥିଲେ ଯୋଉ ଦକ୍ଷିଣ ଦେଶ ଯାଇଥିଲେ, ଯେଉଁଠିକି ମହାପ୍ରଭୁ ଯିବେ ନୃତ୍ୟ କୀର୍ତ୍ତନ ଏଥିପାଇଁ କରନ୍ତି। ନୃତ୍ୟ କୀର୍ତ୍ତନ ଯୋଉ କରାଯାଏ ଆମର ସବୁବେଳେ ମହାପ୍ରଭୁ ଯୋଉ କୀର୍ତ୍ତନ କରନ୍ତି, ଆମର ଯେଉଁ ଯୋଗୀମାନେ ବାହାର ଲୋକମାନେ ଯିବେ ସେ ବସିବେ, ସେ ସ୍ତୁତି ଫୁତି କରିବେ, ଆମର ସେଗୁଡ଼ା ଶୁଣେ ଠାକୁରଙ୍କୁ ପ୍ରଣାମ କର, କୀର୍ତ୍ତନ କର, କାହିଁକି ନାମରେ ଭଗବାନ ଏଇ ଯୋଉ ମନ୍ତ୍ର ଶକ୍ତି ଦ୍ୱାରା ହିଁ ଆମର କିଛି ଯାହା କିଛି ଆମର ରିଅଲାଇଜେସନ ଆସିବ, ନହେଲେ ହେଇପାରିବ। ସେଥିପାଇଁ ନାମନାମ କାରି ବହୁଦା ନିଜ ସର୍ବଶକ୍ତି, ମହାପ୍ରଭୁ କାହିଁକି କମ୍ ଜିନିଷ ଦେଇଦେଇ ଚାଲିଗଲେ, ସବୁ କହିଦେଇଗଲେ ନା, ନାମନାମ କାରି ବହୁଦା, ଆପଣଙ୍କର ବହୁ ନାମ ରହିଛି, ଆଉ ନିଜ ସର୍ବଶକ୍ତି ସବୁ ଶକ୍ତିଟାକୁ ପ୍ରଭୁ ଆପଣ ନାମରେ ଦେଇଦେଇଛ, ସବୁ ଶକ୍ତିର ନାମରେ ଅଛନ୍ତି ନା। ସେ ନାମ ଯିଏ ଯେତେ ସାଧନ କରିପାରିଲା, ନିରପରାଧ କରିକି ଅପରାଧ କଲେ ନାମ ପ୍ରଭୁ ଖୁସି ହେବେନି, ନିରପରାଧ ନାମଟା କଲେ ନାମରେ ମତି ଆସିଗଲେ, ନାମ ନାମ ରତି ହୋଇଲେ ପ୍ରେମର ଉଦୟ ପ୍ରେମେତେ ହରିତେ ପା ହରିକେ ପାଏ, ଯେତେବେଳେ ନାମର ରତି ହବ ନାମଟା ତୁମକୁ ଭଲ ଲାଗିବ, ନାମଟା ତୁମକୁ ଆଦର ଲାଗୁଛି, ନାମ ଚିନ୍ତନ ନାମ ସ୍ମରଣ ଭଲ ଲାଗୁଛି, ସେତେବେଳେ ତୁମେ ହରିକି ପାଇବ, ପ୍ରେମ ଆସିବ, ସେତେବେଳେ ତୁମକୁ ସଜୀବ କ'ଣ ଜାଣିବ। ତା ପୂର୍ବରୁ ତ ତୁମକୁ ଖାଲି ଖାଲି ଚାଲିଥିବ, ଚାଲିଛି ଗୋଟେ ଅନୁଷ୍ଠାନ ଚାଲିଛି ଚାଲିଛି, ଆଉ କ'ଣ ମନ୍ଦିର ଗଲେ କ'ଣ ମନ୍ଦିର ଠାକୁର ଦେଖି ଅଭିଷେକ ସରୁ ସରୁ ପଡ଼ିଯିବା, ଠାକୁର ଖାଇଛନ୍ତି କି, ଠାକୁରଙ୍କର ଭୋଗ ଭଗବାନ ଖାଇସାରିଲେଣି କି, ଆଉ ନାହିଁ ଆଚ୍ଛା ଚାଲ ପ୍ରସାଦ ପାଇକି ପ୍ରସାଦ ପାଇ ଅନ୍ୟ ଆଉ ପଛରେ କେହି ନଥିବେ କି, କୁଆଡ଼େ ଭାଗି ଚାଲିଯିବେ, କାହିଁକି ଆମକୁ କ'ଣ ଆଚ୍ଛା ବିବାହରେ ସେ କରି ଦଉଛ, ବିବାହରେ ଯେତେ ରାତି ହେଲେ କେତେ ଲୋକ ଆଇଲେ, କିଏ ଖାଇଲା, ବନ୍ଧୁବାନ୍ଧବ ଖାଇଗଲେ କି ନାହିଁ, ବନ୍ଧୁବାନ୍ଧବ ଲୋକ କହୁଥିବେ ଖାଉନା, ନା ନାଇଁ ନାଇଁ ସମସ୍ତେ ଖାଇକି ଯାଆନ୍ତୁ, କାହିଁକି ସେଠି ରେସିପିକେସନଟା ମିଳୁଛି ନା, ଆଦାନ ପ୍ରଦାନ ହଉଛି ନା ଭାବଟା, ଭଗବାନ ସାଙ୍ଗରେ ସେଟା ହେଇପାରୁନି, ପ୍ରେମଟା କେମିତି ହବ, ଭକ୍ତିଟା କେମିତି, ସେଥିପାଇଁ ଆମକୁ ଏଇଟା ଦରକାର, ମନ୍ତ୍ର ଶକ୍ତି ଆଚାର୍ଯ୍ୟମାନେ ଆମକୁ ଦେଲେ, ପୁଣି ମନ୍ତ୍ର ମନ୍ତ୍ରକୁ କାର୍ଯ୍ୟ କରୁଛି, ମନ୍ତ୍ରଟା ସାଧନ ଯୋଉ କରିବା ପାଇଁ ହେଲେ ଆମର ଶରୀର ରହିଲା ଜଡ଼ତା, ଶରୀର ଜଡ଼ତା ମାନେ କ'ଣ, ମନ୍ତ୍ରକୁ ସାଧନ କରିବା ପାଇଁ ଶରୀର ଯୋଉ ଯୋଗ୍ୟତାଟା ଦରକାର ତାକୁ ସ୍ପିରିଚୁଆଲାଇଜ୍ କରିବା ପଡ଼ିବ, ମନ୍ତ୍ରଟା ଉଚ୍ଚାରଣ ଆମେ କରିବା ନା, ସେଥିପାଇଁ ପ୍ରସାଦ ନେଉଛେ, ତିଳକ ଧାରଣ କରୁଛେ, ସ୍ନାନାଦି କ୍ରିୟା କରୁଛେ, ପୁଣି ସମୟଟାକୁ ଭଗବାନଙ୍କର ସେବାରେ ବି ଲଗଉଛେ, ଶକ୍ତିଟାକୁ ପ୍ରଭୁଙ୍କ କାମରେ ଲଗଉଛେ, ଏତେ ଜିନିଷ ପରେ ଆମେ ନାମ ସାଧନ କରୁଛେ, କାରଣ କାୟିକ ବାଚିକ ମାନସିକ ତିନିଟା ଜିନିଷ କଲା ପରେ ଯାଇକି ତୁମକୁ ଯାହା କହନ୍ତି ଭଗବାନ ପର୍ସନିଫାଏଡ୍ ଇଂଲିଶରେ ଯାହା କହନ୍ତି କ'ଣ ମୂର୍ତ୍ତିମନ୍ତ ଭଗବାନଙ୍କର ଦର୍ଶନ ମିଳିବ, ଭଗବାନ କ'ଣ ଏମିତି ଦର୍ଶନ ଦେଇଦେବେ ନା, କ'ଣ ହବନି, କାୟିକ ସ୍ୱର ଦ୍ୱାରା, ସେଥିପାଇଁ ଗୋସ୍ୱାମୀ ମାନେ କ'ଣ କରୁଥିଲେ, ସ୍ୱର ଦ୍ୱାରା ସବୁ ନିଜେ ସେବା କରୁଥିଲେ, ନିଜ ଠାକୁର ରଖିକି ପରିକ୍ରମା କରିବାକୁ ଯିବେ, ସେ କରୁଥିଲେ ନା, ଭୋଗ ଲଗଉଥିଲେ, ରନ୍ଧନ କରୁଥିଲେ, କାୟିକ ବାଚିକ ବଚନରେ ସବୁବେଳେ ଭଗବାନଙ୍କର ନାମ କରିବା, ଭଗବାନଙ୍କର କଥା କହିବା, ଆଉ ମାନସିକ ମନରେ ସବୁବେଳେ ଯେତେବେଳେ ଯାହା ଚିନ୍ତା ମାନେ ମନରେ ଆଉ ଅଲଗା, କାହାର ରାଗ ଦ୍ୱେଷ, କିଏ ଖାଇଗଲା, କିଏ ନେଇଗଲା, କିଏ କ'ଣ କରୁଛି ସଂସାରରେ, କୋଉଠି କ'ଣ ହଉଛି, ଏସବୁ ଆମର ବି କାର୍ଯ୍ୟ ନୁହେଁ, ଆମର କୌଣସି କାର୍ଯ୍ୟ ନାହିଁ, କେଉଁଟା ଭୁଲ କେଉଁଟା ଠିକ କ'ଣ ହବ କ'ଣ, ଆମର କେବଳ ଚିନ୍ତା ରହୁଛି ଭଗବାନଙ୍କର, ଆଉ ଅଲଗା କୌଣସି ଚିନ୍ତା ରହିବନି, ଏ ତିନିଟା ଯେତେବେଳେ ଗୋଟେ ହେଇଯିବ, କାୟିକ ବାଚିକ ମାନସିକ ସୁସ୍ଥ ଭାବରେ ହବ, ସେତେବେଳେ ପର୍ସନିଫାଇଡ୍ ଯାକ ସ୍ୱୟଂ ସାକ୍ଷାତ ଭଗବାନଙ୍କର ଆବିର୍ଭାବ, ସେ ସେତେବେଳେ ଜାଣିପାରିବ ବିଗ୍ରହ କିଏ, ସର୍ବତ୍ର ଭଗବାନଙ୍କର ଦର୍ଶନ ଇଷ୍ଟଦେବଙ୍କ, ତା ନହେଲେ ତା ପୂର୍ବରୁ କେମିତି ସେଟା ହେଇପାରିବନି, ସେ ମନ୍ତ୍ର ଶକ୍ତି କଳିଯୁଗରେ ବିଶେଷ କରି ଏଇଟା ରହିଲା, ନାମ ନାମ ପ୍ରଭୁ ଦେଇ ଦେଇଗଲେ ଯଜ୍ଞ ଜାଗ ଏସବୁ କିଛି କୌଣସି ଦ୍ୱାରା ଜୀବ ସିଦ୍ଧି ଲାଭ କରିପାରିବେ, ତେଣୁ ଏଇ କଥାରୁ ମୁଁ ଏଠିକି ପଳେଇ ଆସିଲି, ଯେଉଁ ବରଣାଳୟକୁ ଯାଇଛନ୍ତି, ବରଣାଳୟରେ ଦେଖିଲେ ସବୁ ଯୋଗ ଏଇ ଐଶ୍ୱର୍ଯ୍ୟକୁ ଦେଖିଲେ, ଦେଖିକି ଆସିକି ବର୍ଣ୍ଣନା କଲେ ବ୍ରଜବାସୀମାନଙ୍କୁ, ବ୍ରଜବାସୀମାନେ ବି ଖୁସି ହେଇଗଲେ, ସବୁ ଭାବୁଥିଲେ ଆମର କ'ଣ ଆମ ଜୀବନଟା ଖାଲି ଗାଈ ଗୋଡ଼େଇ ଗୋଡ଼େଇ ଗଲାଣି, ଆଉ ନନ୍ଦ ମହାରାଜ ଆସିକି କହୁଛନ୍ତି କୃଷ୍ଣ ହେଉଛନ୍ତି ନାରାୟଣ। ମୁଁ ଏଇ କଥାରେ କହୁଥିଲି ଯେ ବ୍ରଜବାସୀମାନେ ଯେ କୃଷ୍ଣଙ୍କୁ ନାରାୟଣ ଭାବିକି ଭଲ ପାଉଥିଲେ, ଭଗବାନ ଭାବିକି ଭଲ ପାଉଥିଲେ, ସେମିତି ନାହିଁ, ବହୁତ ସୁନ୍ଦର ଭଗବାନ, ଯେ ବହୁତ ସୁନ୍ଦର, ବହୁତ ଆକର୍ଷଣୀୟ, ତାଙ୍କର ମାଧୁର୍ଯ୍ୟକୁ ଯୋଉ ଭଗବାନ ବିସ୍ତାର କରିଥିଲେ ବ୍ରଜଭୂମିରେ, ସେଇଥିରେ ସେମାନେ ସବୁ ଆକୃଷ୍ଟ ହେଇଥିଲେ, କିନ୍ତୁ ଆଜି ଯେତେବେଳେ ଶୁଣିଦେଲେ କୃଷ୍ଣ ଯଦି ନାରାୟଣ, ତାଙ୍କ ମନ ଭିତରେ ଗୋଟେ କାମନା ଆସିଲା, କ'ଣ କାମନା ଆସିଲା, କୃଷ୍ଣ ଯଦି ନାରାୟଣ ଆମକୁ ଟିକେ ମୁକ୍ତି ମୁକ୍ତି ଟିକେ ଦେଖେଇବେ। ଆରେ ସେ ମୁକ୍ତି ଯିଏ ଭଗବାନଙ୍କ ପାଖରେ ତାଙ୍କର ମୁକ୍ତି କ'ଣ ଆବଶ୍ୟକ? ସୂର୍ଯ୍ୟ ପାଖରେ ଯିଏ ରହିବ ତାର ଟର୍ଚ୍ଚ ଲାଇଟ୍ କ'ଣ ଦରକାର ନା ଅନ୍ଧାର କ'ଣ ଦରକାର? ତୁମେ ସୂର୍ଯ୍ୟଙ୍କ ପାଖରେ ଅଛ, ତୁମର ଆଉ କ'ଣ ଅଛି? ସେ ତ ଅନ୍ଧକାର ଆସିବନି। ତୁ ସୂର୍ଯ୍ୟଙ୍କ ପାଖରେ ରହି ତୁମକୁ ଗୋଟେ ରାତି ଦେଖିବି, ଏଇଟା ହେଇ ବି ପାରିବନି। ସୂର୍ଯ୍ୟଙ୍କ ପାଖରେ ରାତି ଦିନ ନାହିଁ, ରାତି ଦିନ ଏଇଠି ଆମର ଅଛି ନା ସୂର୍ଯ୍ୟଙ୍କ ପାଖରେ ଅଛି? ସୂର୍ଯ୍ୟ ତ ଆଲୋକ ପୁଞ୍ଜ, ସେଠି ରାତି ଦିନ କ'ଣ ଅଛି? ଭଗବାନ ପାଖର ମୁକ୍ତି କ'ଣ? ଭଗବାନ ପାଖରେ ସେ ଏଠି ସେ କହିଲେ ନା ଉଚ୍ଚା ଉଚ୍ଚ ଗତିଶୁ ଜନମେଇ ଲୋକ ତସ୍ମିନ୍ ଅବିଦ୍ୟା କାମ କର୍ମ ଭି ଉଚ୍ଚାବଚା ସୁଗତିଶୁ ନବେଦ ସ୍ୱଙ୍ଗତି ଭ୍ରମନ। ଜନବୈ ସାଧାରଣ ମାନବ ମାନେ ଏତସ୍ମିନ୍ ଅବିଦ୍ୟା କାମ କର୍ମ, ବ୍ରଜବାସୀ ମାନେ ମୋ ପାଖରେ ଅଛନ୍ତି, କୃଷ୍ଣ ଚିନ୍ତା କରୁଛନ୍ତି, ଆରେ ମୁଁ ପୁତନା ଭଳିଆ ଲୋକକୁ ମୁକ୍ତି ଦେଇଦେଲି, ଶକଟାସୁର ବକାସୁର ଅଘାସୁର ସମସ୍ତଙ୍କୁ ଉଦ୍ଧାର କରିଦେଲି, କିନ୍ତୁ ମୋ ପାଖରେ ଥିବା ମୋର ବ୍ରଜବାସୀ ମାନେ ମୋର ପିତାମାତା ମାନେ ଏମାନେ ହଉଛନ୍ତି, ଏମାନେ ହଉଛନ୍ତି ସାଧାରଣ ମାନବ। କେମିତି ନା ଅବିଦ୍ୟା କାମ କର୍ମ, ଏମାନେ ଭାବୁଛନ୍ତି ଆମର ଜନ୍ମ ଅବିଦ୍ୟାରୁ ହେଇଛି, ଭଗବାନଙ୍କର ମାୟା, ଭଗବାନଙ୍କର ଏଟା ହଉଛି କଣ କଣ ତାକୁ ବିଶ୍ୱନାଥ ଠାକୁର କହୁଛନ୍ତି ଇଏ ନରଲୀଳା, ନରଲୀଳାର ବୈଶିଷ୍ଟ୍ୟ, ନରଲୀଳା ଭଗବାନ କରୁଛନ୍ତି ନା ଆନନ୍ଦ, ତାଙ୍କୁ ତାଙ୍କୁ ମୋହିତ କରିଦେଇଛନ୍ତି। ଭଗବାନଙ୍କର ଶକ୍ତି ଅଛି, ଗୋଟେ ମୋହିନୀ ଶକ୍ତି ଅଛି, ମୋହିନୀ ଶକ୍ତି ଆମର ଏଇ ସାଧାରଣ ମାୟା ମାୟାର ଗୋଟେ ମୋହିନୀ ଶକ୍ତି ଅଛି। ମାୟାର ମୋହିନୀ ଶକ୍ତି କେଉଁମାନେ ପାଇଥାନ୍ତି? ଏଇ ଯେ ମୋହିନୀ ଶକ୍ତି ନାହିଁ ଆମର କଣ ତା ନା, ଆଗରୁ ସବୁ ବାବାମାନେ ଜାଣିଥିଲେ, ବାବାମାନେ ସବୁ ଯେଉଁ କୀର୍ତ୍ତନ ଫିର୍ତ୍ତନ ହୁଏ ସେ ସବୁ କୁଇଣ୍ଟାଲ ଚାଉଳ ରୋଷେଇ କରିଥିବେ, ଆଉ ସେ ଆସିବେ, ଲୋକ ଆସିବେ, ଗାଁ ସାରା ଲୋକ ଆସିବେ, ପାଞ୍ଚ ପାଞ୍ଚ ହଜାର 2000 ଲୋକ ଆସିବେ, ସେ ବାବା ଗୁଡ଼ାକ, ବାବା ଟିକେ ଆଇଲେ ଦେଖିବେ ଏତେ ଲୋକ ପଳେଇ ଆଇଲେଣି କ'ଣ କରିବା, ସେ ବାବା ଆସିବ ତାର ସେ ଅର୍ଣ୍ଣ ମୁଠେ ଧରିବେ କ'ଣ ମନ୍ତ କରି ଫୋପାଡ଼ିଦେବ, ତାକୁ ଆଉ କି ଖାଇପାରିବେନି, ସେ ତାର ସେମିତି ଅଭାବ ହୁଏ, ଏଗୁଡ଼ା ସବୁ ଥିଲା ନା। ସେ ଲୋକ ବି ଦେଖ ଯେଉଁ ମନ୍ତ୍ର ଗୋଟେ ତନ୍ତ୍ର ଯୋଉ ଅଛି ସେ ଯୋଉ ଗୁଣିଆ ମାନେ ଯୋଉ କରନ୍ତି ତା କତୁରୁ ଆରମ୍ଭ କରି ଭକ୍ତି ପର୍ଯ୍ୟନ୍ତ ସବୁଥିରେ ମନ୍ତ୍ର ସାଧନଟାକୁ ମନ୍ତ୍ରଟାକୁ ସାଧକ ସାଧନ କରୁଥିଲା। ବର୍ତ୍ତମାନ ଯେହେତୁ ମନ୍ତ୍ରକୁ ସାଧନ କରିବା ପାଇଁ ସାଧକର ଶକ୍ତି ନାହିଁ, ସେଥିପାଇଁ ମନ୍ତ୍ର ଶକ୍ତିରେ ଲୋକ କଳିଯୁଗରେ ବିଶ୍ୱାସ କରନ୍ତି, ଯନ୍ତ୍ର ଶକ୍ତିକୁ ବିଶ୍ୱାସ କରୁଛନ୍ତି, ବୁଦ୍ଧିଟାକୁ ବିଶ୍ୱାସ କରୁଛନ୍ତି। ଆଗରୁ ଥିଲା ନା ଏଇଟା, ଆଉ ବାବା ମା ଡାକି ଆଣିବେ ସେ ତ ଏମିତି ଜାଣିଛନ୍ତି, ସେ କରିଦେବେ, ଗାଈମାନଙ୍କ କତୁରୁ କ୍ଷୀର ଚୋରି କରି ନେଇଯାନ୍ତି, ସେ ମନ୍ତ୍ର ଜାଣିଛନ୍ତି, ସେ କରିଦେବେ ଗୋଟେ ସେ ଗାଁରେ, ମୋର ଛୋଟ ପିଲା ମନେ ଅଛି ଗାଁରେ ସେ ଗୋଟେ ଗୋଟେ ମା ଅଛନ୍ତି, ସେ ତମ ପିଠା ତମେ କହୁଥିବ ସେ ଅନେଇଦେବେ, ସେ ଏମିତି ମନ୍ତ୍ର ଜାଣିଛନ୍ତି ତମ ପିଠା କିଛି ରହିବନି ସବୁ ଖୋଲିଯିବ। ସେ ଦେଖ ଗାଉଁଲି ସେ ମନ୍ତ୍ର ସିଦ୍ଧି କରିଦେଇଥିଲେ, ଗାଉଁଲି ଗୋଟେ ମନ୍ତ୍ର ସିଦ୍ଧି, ତୁମର ଘା ହେଇଛି ସେ ତାକୁ କଣ କୁହନ୍ତି ଗୋଟେ କଣ ତାକୁ ଗୋଟେ କି ଭାଷା କୁହନ୍ତି, ତମ ଘା ହେଇଛି ସେ ଅନେଇଦେବେ, ତାକୁ ମନ୍ତ୍ର ଜାଣିଛନ୍ତି, ସେ ଏମିତି କରିଦେବେ ତୁମ ଘା ଶୁଖିବେନି। ଆରେ ଛୋଟ କାମ କତୁରୁ ବଡ ପର୍ଯ୍ୟନ୍ତ ସବୁଥିରେ ମନ୍ତ୍ର ଶକ୍ତି ଥିଲା, କଳିରେ କଳିଯୁଗରେ ଏଇଟା କିଛି ରହିବନି, କଳିଯୁଗରେ ଖାଲି ଯନ୍ତ୍ର ଶକ୍ତି ଆସିବ, କିଛି ରହିବନି। ମନ୍ତ୍ରକୁ ସାଧନ କରିବା ପାଇଁ ଗୋଟେ ସବୁଠୁ ଗୋଟେ ବଡ ଜିନିଷ ହେଲା, ବୁଦ୍ଧିଟା ଯେତେବେଳେ ପ୍ରଖର ତୁମର ହେଇଗଲା, ତୁମର ସରଳତା ଆଉ ରହିଲାନି, ଆଉ ମନ୍ତ୍ରଟା ବିଶ୍ୱାସ ହେବନି, ବୁଦ୍ଧିଟା ସବୁବେଳେ ମନ୍ତ୍ରକୁ ମାପିଲା, ଏଇଟା କହିଲେ କଣ ମୋର ମିଳିବ, ଏତେ ଘଣ୍ଟା ଜପ କରି କେମିତି ଶୀଘ୍ର ଫଳ ପାଇବ, ଏ ସାଧନଟା କଲେ ତୁମେ ଫଳ ପାଇବ, ଆଉ ବୁଦ୍ଧିଟା ଯେତେବେଳେ ପ୍ରଖର ହେଇଯାଉଛି ସେ ସବୁବେଳେ ମନ୍ତ୍ରକୁ ମାପୁଛି, ସେଥିପାଇଁ କଳିଯୁଗ ଲୋକ ମନ୍ତ୍ର ସିଦ୍ଧି ପାଇବାଟା ବହୁତ କଷ୍ଟ, ବିଶ୍ୱାସଟା ନାହିଁ, ଆଗରୁ ସବୁ ଗୁଡ଼ାକର ମନ୍ତ୍ର ମନ୍ତ୍ର ଥିଲା, ଏ ଗଛ ଗୁଡ଼ାକର ମୋ ମନରେ ଅଛି, ମୋ ଛୁଆଟବେଳେ ସବୁ କଥା ମୋର ମନରେ ଅଛି, ଗଛ ଗୁଡ଼ାକରେ ଯେ ଫଳ ଫୁଲ ଧରିବନି, କ'ଣ କହିଲ ଏଇ ଯେଉଁ ଜହ୍ନି ହେଇଥିବ ତାର ଫୁଲ ଧରୁନି, ଭେଣ୍ଡି ହେଇଥିବ ଏ ଯେଉଁ ଭୃଙ୍ଗା ମାର ନେଉଛି, ସେ କହିଲେ ଜାଣି ସେ ତା ଘରେ ମନ୍ତ୍ରା ପାଣି ଟିକେ ନେଇଆସିବ, ସେ ମନ୍ତ୍ର କରିକି ସେ ଲୋକ ଜାଣିଛନ୍ତି ମନ୍ତ୍ର କରି ପାଣି ଦେଇଦେବେ, ସେ ତାର ଆଣି ଛିଞ୍ଚିଦେବ, ସେ ତାର ହଉ ଏ ଲୋକଟା ସିଦ୍ଧି କରୁଛି। ବର୍ତ୍ତମାନ ତୁ କୋଉ ଗାଁ ଗଳ ତୁମ ଗାଁ, ତୁମ ଗାଁରେ ଅଛି ଅଛି ବରଂ ସବୁ ଗଲ ଦେଖିବେ, କାହାକୁ ପଚାରେ କିଛି ନାହିଁ, ଏ ଯେ ପେଟ ଖରାପ ହୁଏ ଭଲ ମନ୍ଦ ହୁଏ ସେ ମନ୍ତ୍ର ପାଣି ଦେଇଦେବେ, ଏ ଛୁଆ ଗୁଡାଙ୍କୁ ସବୁ ଯୋଉ କଣ ଛୋଟ ଛୁଆଙ୍କୁ ସବୁ ଛୋଟ 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 ହୁଅନ୍ତି, ଛୋଟ ଛୋଟ ପିଲାଗୁଡା ଦୃଷ୍ଟି ଦୃଷ୍ଟି ହେଇଯିବ, ସେ ତାକୁ ଝାଡି ଦଉଥିଲେ, ସବୁ ମନ୍ତ୍ର ଶକ୍ତି, ଏବେ ଯାହା ହେଲା ଚାଲ ମେଡିକାଲରେ ଚାଲ, ମନ୍ତ୍ର ଶକ୍ତି ଆଉ ବିଶ୍ୱାସ କେହି କରିପାରିବେନି। ଭଗବାନ କଳିଯୁଗରେ ଆସିଲେ କାରଣ ସବୁ ଅପରାଧ ହେଇଗଲେ ନା, ଅପରାଧ ନାମ ପ୍ରଭୁ କାହିଁ ଶକ୍ତି ଦେବେନି, ବୈଷ୍ଣବମାନଙ୍କୁ ଶକ୍ତି ଦେବେନି, ଆଉ ତୁମର ବୁଦ୍ଧିରା ଯେତେବେଳେ ପ୍ରଖର ହେଇଯିବ ତୁମେ ନାମ ସାଧନା ଆଉ କରିପାରିବ ନାହିଁ, ନାମ ସେବା ଏସବୁ ପରିପ୍ରଭୁ ଜିନିଷଟା ତୁମକୁ ଭଲ ଲାଗିବନି, ତୁମେ ଖାଲି ଗୋଟେ ଉପରେ ଉପରେ ହାସୁଥିବ, ଯାହା କୁହନ୍ତୁ ଓଡ଼ିଆର ନାହିଁ, ଉପରେ ଉପରେ ହାସୁଛ ଖାଲି। ଏବେ ସାଧନ ଜିନିଷଟା ନା, ଏଇଟା ମନ୍ତ୍ର, ମନ୍ତ୍ର ଶକ୍ତିର ତୁମେ ଯେଉଁ ଜିନିଷକୁ ଯାଉ ସବୁ ମନ୍ତ୍ର ଶକ୍ତି ଥିଲା ପ୍ରାଚୀନର ପରମ୍ପରାରେ, ଗୋଟେ ସବୁ ଜିନିଷରେ ମନ୍ତ୍ର ଶକ୍ତି ରହିଥିଲା। ବର୍ତ୍ତମାନ ମନ୍ତ୍ର ଶକ୍ତି କିଛି ନାହିଁ, ଏଇ ଯେ ବୁଦ୍ଧି କୌଶଳ ଜ୍ଞାନ ଏଗୁଡ଼ାକ ସବୁ ମେଟେରିଆଲ ନଲେଜ ଏଗୁଡ଼ାକ ଲଗେଇକି ସେ ଭାବୁଛି ଆମେ ଭଗବାନଙ୍କୁ ଜାଣିବୁ, ଭଗବାନଙ୍କ ଭକ୍ତି ନାହିଁ ସେଟା ହବନି। ଭଗବାନ ମନେ ରଖିବା ଦରକାର। ପ୍ରଭୁପଦ କ'ଣ କୁହନ୍ତି, ଚେତନ 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 ଜୀବମାନଙ୍କର ସିଏ ହେଉଛନ୍ତି ଚେତନା, ଆଉ ତୁମେ ତାଙ୍କୁ ମାପିପାରିବ କେମିତି, ପାରିବନି। ସିଏ ତାଙ୍କୁ ଆମକୁ ଜଡ଼ ଲାଗିବ, ସିଏ ପ୍ରକଟ ହେବେ ଯେତେବେଳେ ମନ୍ତ୍ର ଶକ୍ତି ପ୍ରଭୁ ମନ୍ତ୍ର ଶକ୍ତି। ସେ ଭାଗବତରେ ସେ ଶ୍ଳୋକ ଅଛନ୍ତି ନା, ନାରଦ ମୁନି ଧ୍ରୁମାରଜୁଙ୍କୁ କହୁଛନ୍ତି, ମନ୍ତ୍ର ମୂର୍ତ୍ତି ମନ୍ତ୍ର ଧ୍ରୁବ ଏଇ ମନ୍ତ୍ର ନେଇ ଯାଅ, ଓଂ ନମୋ ଭଗବତେ ବାସୁଦେବାୟ, ଇ ସ୍ୱୟଂ ମୂର୍ତ୍ତି ମନ୍ତ ହେବେ। ମନ୍ତ୍ର ମୂର୍ତ୍ତି ଅମୂର୍ତ୍ତିକମ୍ ସେ କହିଲେ ଚତୁର୍ଦ୍ଦଶ ସ୍କନ୍ଧରେ। ମନ୍ତ୍ର ରୂପଟା କ'ଣ ଯେ ହରେ କୃଷ୍ଣ ମହାମନ୍ତ୍ର, ଆମେ କ'ଣ ସେଥିପାଇଁ କେତେ ସୁନ୍ଦର ଆମର ପରମ୍ପରାଟା ଆଜିକାଲି, ଆଉ ସେଟାକୁ ବୁଝିବା ବି କଷ୍ଟ ହେଇଯିବ ପିଲାମାନଙ୍କୁ। ମହାମନ୍ତ୍ର ଭିତରେ ଦେଖିଥିବ ଆଗରୁ ସବୁ ମାୟାବାଦୀ ନାହିଁ, ବାହାର ଲୋକମାନେ ଫଟୋ କରୁଥିଲେ, ଓଂ ଭିତରେ ରାଧାକୃଷ୍ଣଙ୍କୁ ରଖୁଥିଲେ, ମାନେ ଓଂ ଯିଏ ସେ ହେଉଛନ୍ତି ରାଧାକୃଷ୍ଣ। ଆମର ଦେଖିବ ମହାମନ୍ତ୍ର ପଛରେ ରାଧାକୃଷ୍ଣ ରହୁଥିଲେ, ମାନେ ଭଗବାନଙ୍କର ନାମ, ଆଉ ଭଗବାନ ନିଜେ ହେଉଛନ୍ତି ଅଭିନ୍ନ, ସେ ନିଜେ ନାମ ରୂପରେ ପ୍ରକଟ ହେଇଛନ୍ତି। ମନ୍ତ୍ର ଶକ୍ତି ନାମଟା ଅମୂର୍ତ୍ତିକ, ନାମ ଶବ୍ଦଟା ନାମ, ନାମ ନାମ ହରେ କୃଷ୍ଣ ଏ ତ ଅକ୍ଷର ହେଲା, ଜଣେ ପ୍ରଶ୍ନ କରିବ ନାଇଁ ନାଇଁ। ଏ ମନ୍ତ୍ର ସାଧନ କଲା ପରେ ଇଏ ନିଜେ ଚତୁର୍ଥ ସ୍କନ୍ଧରେ ଅଛନ୍ତି, ମନ୍ତ୍ର ମୂର୍ତ୍ତି ଅମୂର୍ତ୍ତି, ଏଇ ଯୋଉ ମନ୍ତ୍ର ବର୍ତ୍ତମାନ ମୂର୍ତ୍ତି ଧାରଣ କରେ, ଯେମିତି ହନୁମାନ ରାମ କହିଲା ବେଳକୁ ରାମଙ୍କ ରୂପ, ନାମେ ପ୍ରସ୍ଫୁଟିତ ରୂପ ଗୁଣ କର୍ମ, ଭଗବାନଙ୍କ ରୂପ ସିଧା ଆଗକୁ ଚାଲିଛି, ମୃତ୍ୟୁ ହେଇଗଲେ ଜୀବନ ଯେତେବେଳେ ପୂର୍ଣ୍ଣ ବିଶ୍ୱାସ ହବ, ଅନ୍ତରରେ କୌଣସି ବାସନା ରହିବନି, ଏ ଜଗତର କୌଣସି ରାଗ ଦ୍ୱେଷ କାହା ପ୍ରତି ରହିବନି, କୌଣସି ଅପରାଧ ରହିବନି, ତା ମନ ଭିତରେ କୌଣସି ନିଜର ଚିନ୍ତା ସହିତ କୌଣସି ଜଗତର ବସ୍ତୁ ତା ଭିତରେ ରହିବନି, ସେ କେବଳ ଐକାନ୍ତିକ ଶରଣାଗତ ହେଇକି ନାମଟା କରିବ, ସେତେବେଳେ ନାମ ପ୍ରଭୁ ଯୋଉ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ସିଦ୍ଧା, ସେ ରାଧାକୃଷ୍ଣଙ୍କୁ ଦର୍ଶନ କରିବେ, ସେତେବେଳେ ମନ୍ତ୍ରଶକ୍ତିରେ ସେ ଜାଣିବ ନା, ସେତେବେଳେ ସେ ବିଗ୍ରହଙ୍କୁ ଜାଣିବ। ବର୍ତ୍ତମାନ ଆମର କ'ଣ କିଛି ବିଶ୍ୱାସ ଆଉ କିଛି ସନ୍ଦେହ, ୟା ଭିତରେ ଆମ ଜୀବନଟା କଟୁଛି, ସେଥିପାଇଁ ଜଣେ ଭଗବାନଙ୍କ ସେବା କଲେ ବି ସେ ବି ଦୁଃଖୀ ମନେ କରୁଛି, ମୁଁ କ'ଣ ସବୁଦିନ ପୂଜାଟା କରୁଥିବି କି ରୋଷେଇ କରୁଛି, କ'ଣ ସବୁଦିନ ରୋଷେଇ କରୁଥିବି, ସମସ୍ତଙ୍କୁ ସବୁ ଜିନିଷଟା କାହିଁକି ନା ସେ ରେସିପିକେସନ କିଛି ପାଇପାରୁନାହାନ୍ତି, ସେ ଭାବୁଛନ୍ତି ଭଗବାନ ହେଉଛନ୍ତି ନିର୍ଜୀବ, ମନ୍ତ୍ର ମୂର୍ତ୍ତି ହେଉନାହାନ୍ତି। ମନ୍ତ୍ର ସାଧନ ଏଇ ଆମର ଏଇ ମହାମନ୍ତ୍ର ସାଧନ, ସେଥିପାଇଁ ମହାପ୍ରଭୁ ତାଙ୍କ ଗୁରୁ ପ୍ରକାଶାନନ୍ଦ ସରସ୍ୱତୀଙ୍କୁ କହିଲେ ନା, ଆଉ ମୁଁ ଯେତେବେଳେ ନାମ ଜପ କଲି ମୋତେ ମୋତେ ଲୋକ ପାଗଳ ବୋଲି କହିଲେ, ମୁଁ ଯାଇ ଗୁରୁଙ୍କୁ ନିବେଦନ କଲି, ଗୁରୁଦେବ ମୋତେ କହୁଛନ୍ତି ପାଗଳ ହେଇଗଲୁ, ସତରେ ମୁଁ ଏଇ ମନ୍ତ୍ର ଜପ କରି କ'ଣ ପାଗଳ ହେଇଗଲିଣି? ସେଠୁ କହିଲେ ହଁ, ହରେ କୃଷ୍ଣ ମହାମନ୍ତ୍ର ଏଇ ତ ସ୍ୱଭାବ, ଯେଇ ଜପେ ତାର କୃଷ୍ଣ ଉପଜୟୀ ଭାବ। ମୋ ଗୁରୁଦେବ କହିଲେ, ମହାପ୍ରଭୁ କହୁଛନ୍ତି ପ୍ରକାଶ, ଇଏ ହଉଛି ମହାମନ୍ତ୍ରର ସ୍ୱଭାବ, ଯିଏ ଜପ କରିବ ତାର ଭାବ ଆସିବ, ହସାଏ କାନ୍ଦାଏ ମୋରେ, ମହାପ୍ରଭୁ କହିଲେ ମୋତେ ହସଉଛନ୍ତି କେତେବେଳେ କାନ୍ଦୁଛନ୍ତି, ଏ ମନ୍ତ୍ର ମୂର୍ତ୍ତି ହେବେ। ଏ ତ ମନ୍ତ୍ର ସାଧନ କରିବା ପାଇଁ ଶରୀର ସାଥୀ ଦଉନି, ପରିବେଶ ସାଥୀ ଦଉନି, ମନ ବି ସାଥୀ ଦଉନି, ସଂସ୍କାର ବି ନାହିଁ, ତେବେ ଆଚାର୍ଯ୍ୟମାନେ କେତେ ପ୍ରକାର ବ୍ୟବସ୍ଥା କରିକି ଏ ଯୋଉ ବଡ ବଡ ଅନୁଷ୍ଠାନ, ସାଧାରଣ ଲୋକ ତ ବୁଝିପାରିବନି କେତେ ଅନୁଷ୍ଠାନ କେତେ ଯାହା କହନ୍ତି ଟ୍ରିକ୍ ତିଆରି କରିଛନ୍ତି, ଗୋଟେ ଲୋକ କେମିତି ମନ୍ତ୍ରଟାକୁ ବିଶ୍ୱାସ କରିକି ସାଧନ କରିବା, ଯାହାର ଯେଉଁ ଯୋଗ୍ୟତା, ସମସ୍ତେ ତ ପୁରୁଣାକାଳିଆ ମଠ ଭଳିଆ କହିଲେ, ଆଜିକାଲି କିଏ ବାବାଜୀ ହେଇପାରିବେ ନା ଭକ୍ତ ହେବେ? ପୁରୁଣାକାଳିଆ ମଠରେ କ'ଣ ଥିଲା? ପୁରୁଣାକାଳିଆ ଯେଉଁ ମଠ ଗୁଡ଼ାକରେ କ'ଣ ସେଠି ବସିବାକୁ ଜାଗା ଥିଲା? ଚାଳ ଘର ଗୋଟେ ଥିବ, ସେ ଯୋଉ ଉତ୍ସବ କ'ଣ ପକାଯାଏ ଉତ୍ସବରେ? ନଡ଼ିଆ ନହେଲେ ଏ ଯୋଉ କ'ଣ ଏଟା ଜାମୁ ଡାଳ, ହଁ ଜାମୁ ଡାଳ ବାନ୍ଧିଦେବେ, ହେଲେ ହାଣ୍ଡିରେ ବସିଥିବ କ'ଣ ବଗଡ଼ା ଚାଉଳ, ଗାଁ ଚାଉଳ, ଗାଁର ଯୋଉ ବାବା ମାନେ ଯୋଉ ଉତ୍ସବ ସବୁ ଆଗରୁ ମଠ ରହୁଥିଲା, କେମିତି ବାରମିଶା ଚାଉଳ ରୋଷେଇ ହବ, ବାରମିଶା ଚାଉଳ ନା ଆଉ ଏଇ କାହାକୁ ଗାଁର ଲୋକକୁ ପଠେଇ, ତୁ ଯାହା ପଦ୍ମ ପୋଖରୀରୁ କାଟିକି ଆଣିବୁ, କ'ଣ କହିଲୁ ପଦ୍ମ ପତ୍ର, ଆଗରୁ କ'ଣ କଦଳୀ ପତ୍ର ଏତେ କୋଉଠୁ ଆଣିବେ ହଜାର ହଜାର ଲୋକ ପାଇଁ? ପଦ୍ମ ପୋଖରୀର ପଦ୍ମ ପତ୍ରଟା ଜୋର, ଲୋକ ଦଶ ପଚାଶ ପଚାଶଟା ଦେଲେ ଟଙ୍କା ଦେଲେ ସେ ତାର କାଟିକି ଆଣୁଥିଲା କ'ଣ ପଦ୍ମ ପତ୍ର, ଆଇ ଗାଁର ମୁଗ ଯାଇ ଆଣିବେ, ଚାଉଳ ଆଣିବେ, ଖିଚୁଡ଼ି କରିଦେଇକି ଘଟା ଟିକେ ନହେଲେ ଖିଚୁଡ଼ି ଟିକେ ବାଣ୍ଟି ଦେଉଥିଲେ ଲୋକ, ତାଙ୍କ ଖିଚୁଡ଼ି ଖାଇ ହରିବୋଲ ପକେଇ ମଠରୁ ପଳେଇ ଆସୁଥିଲେ। ତ ବର୍ତ୍ତମାନ ଖିଚୁଡ଼ି ଦେଲ ଦେଖିବା କିଏ ଆସିବେ, କେହି ଭକ୍ତ ହେବେନି। ଆଚାର୍ଯ୍ୟ ସେ ପ୍ରଭୁପାଦ ସବୁ ଜାଣିଛି, ତାଙ୍କ କଥା ଭଗବାନଙ୍କ ଜିନିଷ ଗୁଡ଼ା ଶୁଣି ଏ ଲୋକ ନାମ ବି କେବେ କରିବେନି, କେବେ ବି ଲୋକ ଭକ୍ତ ଭଗବାନଙ୍କ ଡାକିବେନି। ସେ ତାଙ୍କ ପାଖରେ ସବୁ ରିଭିଲିଂ ହେଇଗଲା କେମିତି, ଯାହା ଘରେ ଲୋକ ବାଥରୁମରେ ଲକ୍ଷେ ଟଙ୍କା ଖର୍ଚ୍ଚ କଲାଣି, ଲୋକ ଗୋଟେ ବାଥରୁମରେ ଲକ୍ଷେ ଟଙ୍କା ଖର୍ଚ୍ଚ କରିଦେଉଛି ନା, ଆଉ 60,000 50,000 କ'ଣ କମ୍ ଖର୍ଚ୍ଚ ହେଉଛି ଆଜିକାଲି ଯୋଉ ଘରେ ସବୁ ଟାଉନ୍ ଗୁଡ଼ାକରେ ବଡ଼ ବଡ଼ ବାଥରୁମ୍ କରିକି ତା ଦେହରେ ଯୋଉ ଟାଇଲ୍ ଲଗାଉଛନ୍ତି ତମ ମୁହଁ ଦେଖା ହବ। ସିଏ ଯିଏ 50,000 60,000 ଖର୍ଚ୍ଚ କରୁଛି ସିଏ ମଠକୁ ଆସି ଖିଚୁଡ଼ି ଖାଇବ, ତୁମେ ମହାପ୍ରସାଦ ଗୋବିନ୍ଦ କହି ହରିବୋଲ ଡାକିବ, ସିଏ ତାକୁ କଣ ଲାଗିବ କି କଣ ଏ ଧୂଳି ଦେବ ସିଏ ଖାଇ ଛାଡ଼ ଛାଡ଼ ଛାଡ଼, ଲୋକ ନେବେନି ଘୃଣା କରି, ଲୋକ କଣ ଯାଉଛନ୍ତି ଅଲଗା ମଠମାନଙ୍କୁ ଯୋଉ ଯୋଉ ଅପରିଷ୍କାର ଅପରିଚ୍ଛନ୍ନ କିଏ ଯିବେନି, ସେ କଣ ମନ୍ତ୍ର ସାଧନ କରି। ସେଥିପାଇଁ ଆଚାର୍ଯ୍ୟମାନେ ଦେଖିଲେ ଏସବୁ କଳିଯୁଗରେ ହବନି, ପ୍ରଭୁପାଦ ପାଇଁ ତାଙ୍କ କତି ସବୁ ଲାଟେଷ୍ଟ ଯାହା କହନ୍ତି ସବୁ ଚାଲି ଆସିଲା ସବୁ ଇନଫର୍ମେସନ ଏଇ ଯୁଗର ଲୋକ ପାଇଁ କ'ଣ କ'ଣ ଦରକାର। ସେଥିପାଇଁ ଶିଶୁ ଏଇ ପ୍ରିନ୍ସିପଲ କଲେ ସେବା, କିଏ କେତେ ପ୍ରକାର ସେବା କରିପାରିବ, କିଏ ଗ୍ରନ୍ଥ ବିତରଣ କରିପାରିବ, କିଏ ପୂଜାରେ କାମ କରିପାରିବ, କିଏ ରୋଷେଇ କରିପାରିବ, କିଏ ଭିକ୍ଷା ଆଣିପାରିବ, କିଏ ପବ୍ଲିସିଂ କାମ କରିପାରିବ, କିଏ ଫାର୍ମିଂ କାମ କରିପାରିବ। ଆଗରୁ ସେମିତି ନଥିଲା ମଠରେ, ଆଗରୁ ମଠରେ କେବଳ ଦୁଇଟା କାମ କ'ଣ, ସେନେ ଓଡ଼ିଆ ଲୋକ ଗୁଡା କ'ଣ କୁହନ୍ତି, ମଠରେ ଖାଇକି ଖଟରେ ଶୋଇଛି କାହିଁକି କୁହନ୍ତି ଲୋକ, ଓଡ଼ିଆ ଲୋକ ଯୋଉ କୁହନ୍ତି ସେଟା ଠିକ ନା, ଆଉ ମଠରେ ଖାଇ ଖଟରେ ଶୋଇଛି ମାନେ କ'ଣ ଗଲା ତାର ଭିକ୍ଷ ମାଗି ଆଣିଲା ଠାକୁର କତର ଭୋଗ ଲୋକ ଦେଇ ତାର ଶୋଇଲୁ, ଆଗରୁ ମଠରେ ଆଣ ଆଉ କ'ଣ ତା ଜପ ତା ସାଧନ କଲା ତାର ତାର ଶୋଇଲା, ଲୋକ କହିବେ ମଖା ମାଗି ଆଣି ଖାଇକି ମଠରେ ଖାଇକି ତାର ଶୋଉଛି ଖଟରେ, ସେଟା ତାଙ୍କର ଆଉ ଆଗରୁ ଥିଲା ନା, ଏବେ ତ ସେଟା ନାହିଁ, ସେମିତି ହେଲେ ମଠ ବି ଚାଲିପାରିବନି। ଏ ଯୋଉ ମନ୍ତ୍ର ଶକ୍ତି ଯୋଉ ରହିଛି ମୂର୍ତ୍ତିମନ୍ତ ନାମ ଜପରେ, ଶୁଦ୍ଧ ନାମ କଲେ କାୟିକ ବାଚିକ ମାନସିକ ସବୁବେଳେ ଚିନ୍ତନ କଲା ପରେ ଏ ନାମ ପ୍ରଭୁ ଗୋଟେ ଜୀବକୁ କୃପା କରେ, ସେତେବେଳେ ସେ ସ୍ପିରିଚୁଆଲ ଜିନିଷ ଗୁଡ଼ା କ'ଣ ଜାଣିବ, ନହେଲେ ଆମେ ଏମିତି ଭଗବାନଙ୍କୁ ଆମେ ଶ୍ରଦ୍ଧା କରିପାରନ୍ତି ସବୁକିଛି କରିପାରନ୍ତି, କିନ୍ତୁ ଭଗବାନଙ୍କ ସହିତ ଆମର ଯୋଉ ଯାହା କୁହନ୍ତି ପ୍ରତ୍ୟକ୍ଷ ସମ୍ବନ୍ଧ, ଯେତେବେଳେ ଏ ନାମ ଶକ୍ତି ବିଶେଷ କରି କଳିଯୁଗରେ, ସେଥିପାଇଁ ସେ କହିଲେ କଳିଯୁଗରେ ଅଲଗା କୌଣସି ଅଙ୍ଗ ଯେତେ ଆମେ କରୁଛୁ ସବୁ ନାମ ସହିତ କରିବାକୁ ପଡିବ, ଅର୍ଚ୍ଚନ କର, ବନ୍ଦନ କର, ଶ୍ରବଣ କର, କୀର୍ତ୍ତନ କର, ସେଥିପାଇଁ ଆମର ଶ୍ରବଣ କ୍ଲାସ ହବ, ଆରମ୍ଭରେ ନାମ ଶେଷରେ ନାମ, ସବୁବେଳେ ନାମଟା ରଖା, ନାମ ନ ରଖିଲେ କିଛି ହବନି, ନାମରକୁ ସବୁଦିନ ରଖା। ତେଣୁ ଏଇ କଥାରେ ପଡ଼ିଛନ୍ତି, ଯେତେବେଳେ ବ୍ରଜବାସୀମାନେ ଆସି କହିଲେ ତାଙ୍କର କାମନା, ତ ବ୍ରଜବାସୀମାନେ ବାଖ ନନ୍ଦ ମହାରାଜ କହିଲେ ତାଙ୍କର କାମନା ହେଇଛନ୍ତି, ସେ ଇଚ୍ଛା କରୁଛନ୍ତି ସେମାନେ ମୁକ୍ତିପ୍ରାପ୍ତ ହେବା ପାଇଁ, ମୁକ୍ତି ତ ନାହିଁ ଏମିତି ପରମ ଗତି ସୂକ୍ଷ୍ମ ଗତି ମାୟାତୀତ ସୂକ୍ଷ୍ମ ଗତି, ଅର୍ଥାତ ଭଗବାନ ଚିନ୍ତା କଲେ ମାଙ୍କୁ ଟିକେ ବୈକୁଣ୍ଠ ଦେଖେଇ, ହେ ଲୌକିକ ଲୀଳା ନରଲୀଳା, ନରଲୀଳାର ଗୋଟେ ବୈଚିତ୍ରତା, ସତସତ ବୈକୁଣ୍ଠର ବୈଭବ ତାର ସୁଖ ବୃନ୍ଦାବନରେ ଅଛି, କିନ୍ତୁ ଆଜି ବୃନ୍ଦାବନବାସୀମାନେ କ'ଣ କହୁଛନ୍ତି, ଆମକୁ ଟିକେ ଦରକାର ବ୍ରହ୍ମ ସୁଖର। ସେ ଭଗବାନ ଏଠି ତିନିଟା ଜିନିଷ କାଲି ଶୁଣୁଥିଲେ, ବ୍ରହ୍ମ ସୁଖର ଅନୁଭବ, ବୈକୁଣ୍ଠର ବାସ, ଆଉ ବ୍ରଜର ପ୍ରେମ। ମୁଁ ତିନିଟାର ତାରତମ୍ୟଟାକୁ ଦେଖିଦେବି, ଜାଣନ୍ତୁ କେଉଁଟା ବଡ଼, ବ୍ରଜରେ ଏ ଗୋମାତାଙ୍କ ସହିତ ଯମୁନାରେ ସ୍ନାନ କରିବା, ଗୋମାତାଙ୍କୁ ଗାଈ ଚରାଇବା, ମୋ ସହିତ କ୍ରୀଡ଼ା କରିବା ସୁଖ, କିମ୍ବା ବୈକୁଣ୍ଠରେ ବାସ କରିବାଟା ସୁଖ, କିମ୍ବା ବ୍ରହ୍ମଙ୍କୁ ଅନୁଭବ କରିବାଟା ସୁଖ। ଭଗବାନ ଦେଖେଇଲେ ଯେ କାହିଁକି ଦେଖେଇଲେ, ଏ ତିନିଟାକୁ କମ୍ପେୟାର କରିବା ପାଇଁ, ବ୍ରଜବାସୀମାନେ କମସେ କମ୍ ଜାଣିପାରିବେ କେଉଁଟା ଅଧିକା ସୁଖ, ମୁଁ ତାଙ୍କ ପାଖରେ ରହିଛି କେତେ ଆନନ୍ଦରେ ସେ ରହିଛି, କିନ୍ତୁ ସେ ଚାହୁଁଛନ୍ତି ଦେଖିବା ପାଇଁ, ଯେ ଚାହୁଁଛନ୍ତି ଦେଖିବା ପାଇଁ ଦେଖେଇଦେବା। ଏଠି ଚକ୍ରପାତ କହୁଛନ୍ତି, ଯଥା ମୁଗ୍ଧ କଶ୍ଚିତ୍ କୃତ୍ରିମ ମୁଗ୍ଧାୟାମ ଆକାର ତେଜମ ସୃଷ୍ଟ ବିଦୃଷ୍ଟା ଲବ୍ଧ ଚମତ୍କାର ବାସ୍ତବ ଅନର୍ଘ୍ୟମ ମୁକ୍ତା ତତୋ ନ୍ୟୁନମ ବ୍ୟତି। ସେ କହୁଛନ୍ତି ଯେମିତି ଗୋଟେ ଛୋଟ ଉଦାହରଣ ଦେଉଛନ୍ତି, ବ୍ରଜବାସୀମାନଙ୍କର ଏମିତି କାହିଁକି ମନେ ହେଲା, ଯେଉଁଠି ଭଗବାନଙ୍କ ପାଖରୁ ସମସ୍ତେ ଆନନ୍ଦ ପାଉଛନ୍ତି, ମୁକ୍ତି ପାଉଛନ୍ତି, ଏତେ ଆନନ୍ଦମୟ ପରମ ବ୍ରହ୍ମ ସ୍ୱୟଂ ଅଛନ୍ତି, ସେ କହିଲେ ଗୋଟେ ମୁଗ୍ଧ, ମାୟା ତ ମାୟାର ଶକ୍ତି ଅଛି ନା, ଆମକୁ ଯେମିତି ମାୟା ମୁଗ୍ଧ କରିଦେଉଛି, ଏ ମୋହନ କଥାରେ ମୁଁ କହୁଥିଲି, ମୋହ କରିଦେଉଛନ୍ତି, ଯୋଗ ମାୟା ସେମିତି ଭଗବାନଙ୍କର ଶକ୍ତି ରହିଛି, ସେ ମୋହ କରିଦେଲେ। ସେ କହୁଛନ୍ତି ଯେମିତି ଗୋଟେ ମୁଗ୍ଧ, ଗୋଟେ ମୁକ୍ତା ଆକୃତିରେ ମୁକ୍ତା ଭଳିଆ ଦେଖାଯାଉଥିବ କିନ୍ତୁ ମୁକ୍ତା ନୁହେଁ, ତାକୁ ଦେଖିଦେଲା ପରେ ତାର ଯେମିତି ଇଚ୍ଛା ହୁଏ ସେ କଣ ମୁକ୍ତା ଆକୃତିର ଜିନିଷ, ସେଟା ମୁକ୍ତା ନୁହେଁ। ତାକୁ ଦେଖିଲେ ତାର କଣ ଆସୁଛି, ଲୋଭ ଆସୁଛି, ସେ ମୁକ୍ତ ହେଇଯାଇଛି, ଜାଣିପାରୁନିଟା ମୁକ୍ତା ବୋଲି। ତେଣୁ ଠିକ ସେହିଭଳି ସେ କହୁଛନ୍ତି, ତଥୈବ ବ୍ରହ୍ମାଧି ଦୁର୍ଲଭ ଚରଣ ରେଣୁ ଅପି ଆତ୍ମନୋ ବରାକା ବରୁଣାତ୍ ଅପି ନିକୃଷ୍ଟତେନ ମନ୍ୟତେ। ଦେଖ ବ୍ରହ୍ମାଙ୍କର ଚରଣ ରେଣୁ, ବ୍ରହ୍ମା ଯାହାର ମୋର ଯୋଉ ଦୁର୍ଲଭ ଚରଣ ରେଣୁଙ୍କୁ, ଏଇ ବୃନ୍ଦାବନର ଦୁର୍ଲଭ ଚରଣ ରେଣୁ ଚାହାନ୍ତି। ମୁଁ ଯୋଉଠି ଚରଣ ପକଉଛି, ଏ ବୃନ୍ଦାବନର ଟିକେ ଧୂଳି ଟିକେ ଚାହାନ୍ତି କିଏ, ବ୍ରହ୍ମା। କିନ୍ତୁ ଦେଖ କେମିତି ମୋ ପିତା ମୁଗ୍ଧ ହେଇଗଲେ, ମୋ ପିତା ଚାଲିଗଲେ ବରୁଣାଳୟକୁ, ବରୁଣଙ୍କର ଐଶ୍ୱର୍ଯ୍ୟକୁ ଦେଖିକି ବର୍ତ୍ତମାନ ସେ କହୁଛନ୍ତି ଆମର କଣ ଦରକାର, ବ୍ରହ୍ମ ସୁଖ ଦରକାର। ଏ ମୁଗ୍ଧ ହେଇଯାଇଛନ୍ତି, କୃଷ୍ଣ ଚିନ୍ତା କରୁଛନ୍ତି। ତଥାପି ବ୍ରହ୍ମାଦି ଦୁର୍ଲଭ ଚରଣମ ଅପି ଆତ୍ମନ ବରାକାତ୍ ବରୁଣାତ୍ ଅପି ନିକୃଷ୍ଟ ନୈବ ମନ୍ୟତେ ତଥୈବ ନିତ୍ୟମ ଆସ୍ୱାଦ୍ୟମାନ ମହାମାଧୁର୍ଯ୍ୟ ମତ୍ ବିଷୟକ ପୁତ୍ରାଦି ଭାବମୟମ ପ୍ରେମବତ ଅପି ମୁକ୍ତି ବୈକୁଣ୍ଠ ଲୋକାତ୍ ଅଧିକ ମନ୍ୟତେ। ଦେଖ ଦେଖ ଯେମିତି ଗୋଟେ ଲୋକ ମୁକ୍ତା ସଦୃଶ ବ୍ୟକ୍ତିକୁ ଦେଖିକି ମୋହ୍ୟମାନ ହେଇଯାଏ ମୁକ୍ତା ଭାବିକି, କିନ୍ତୁ ସେ ମୁକ୍ତା ନୁହେଁ। ସେଭଳି ମୋ ପିତା ବରୁଣ ଲୋକକୁ ଗଲେ ସେଠି ଟିକେ ଐଶ୍ୱର୍ଯ୍ୟ, କାରଣ ବରୁଣ କୋଉଠି ବସେଇଥିଲେ, ରତ୍ନ ପାଲିଙ୍କିରେ ବସେଇଦେଲେ। ବରୁଣ ହଉଛି ସବୁ ସମୁଦ୍ରଙ୍କର ମାଲିକ, ରତ୍ନାକରଙ୍କର ମାଲିକ, ତେଣୁ ସେ ଐଶ୍ୱର୍ଯ୍ୟକୁ ଦେଖିକି ଆଉ ତାଙ୍କର ବୈଭବକୁ ଦେଖିକି ସିଏ ଯୋଉ ମୁକ୍ତି ପ୍ରାର୍ଥନା ଚାହିଁଲେ, ଭଗବାନ କହୁଛନ୍ତି ଆରେ ମୋତେ ବି ଛୋଟ ମନେ କଲେଣି, କିଏ ନନ୍ଦ ମହାରାଜ, ମୋର ଚରଣ ରେଣୁକୁ ବା ବ୍ରଜର ଚରଣ ରେଣୁକୁ ବ୍ରହ୍ମାଜୀ କାମନା କରନ୍ତି। ଏଠି କହୁଛନ୍ତି ନିତ୍ୟ ଆସ୍ୱାଦ୍ୟମାନ ମହାମାଧୁର୍ଯ୍ୟ ମଦ ବିଷୟକ ପୁତ୍ରାଦି ଭାବମୟ ପ୍ରେମବତ ଅପି, ମୁଁ ହଉଛି ତାଙ୍କର ନିତ୍ୟ ପୁତ୍ର, ମହାମାଧୁର୍ଯ୍ୟରେ ମୁଁ ତାଙ୍କୁ ସବୁବେଳେ ବୁଡ଼େଇକି ରଖୁଛି, ତଥାପି ସିଏ ମହାବୈକୁଣ୍ଠକୁ ମୁକ୍ତିକୁ ଶ୍ରେଷ୍ଠ ବୋଲି ଜ୍ଞାନ କଲେଣି, ମୋହିତ ହେଇଯାଇଛି। ଭଗବାନଙ୍କର ଯୋଉ ମହନ ଶକ୍ତି ରହିଛି ନା, ଯିବୁ ଗୋଟେ ମୋହିକି ରଖିଦେଇଛି ନା, ଆଉ ଯେମିତି ମାୟା ଆମକୁ ମୋହି ଦଉଛି, ଆମେ କଣ କିଛି ଜାଣିପାରୁଛେ? ଗୋଟେ ଜୀବକୁ କେତେ ଭଗବାନଙ୍କର କେତେ ପ୍ରକାର ମାୟା ଶକ୍ତି, ଏଇ ଗୁଣର ପ୍ରଭାବ କେତେ ରହିଛି, ଗୋଟେ ଜୀବକୁ ବୁଝେଇବାକୁ ଦଉନି ମୁଁ ହଉଛି ଭଗବାନଙ୍କର, ମୋତେ ସଂସାର ଛାଡ଼ିକି ଯିବାକୁ ପଡିବ, ମୁଁ ହଉଛି ଆତ୍ମା, ମଣିଷ କଣ ବୁଝେଇବାକୁ ଦଉଛି? ମୋହନ ଶକ୍ତି ନା ଭଗବାନଙ୍କର, ଗୋଟେ ମୋହିଦେବ ସାଙ୍ଗେ ସାଙ୍ଗେ ଜୀବ ଜାଣିପାରିବନି, ସେ କିଏ କେଉଁଠୁ ଆସିଛି, କଣ କରୁଛି, କଣ କରିବ, ତା ସ୍ଥିତି କଣ, ଗତି କଣ, କିଛି ସେ ବୁଝିପାରିବନି। ଲୋକମାନେ କେବଳ ମାୟା କୁହନ୍ତି, ମାୟା କୁହନ୍ତିନି, ବୁଢ଼ୀମାନେ ସବୁ ଆହୁରି କହିବେ ବାବା ମୁଁ ମାୟା ମୁହରେ କେବେ ମାୟା କହିବେନି, ଆମେ ଆମେ ବୈଷ୍ଣବଟନ କହୁଛି ସେ ମାୟାରେ ପଡିଛି, ସେ ମାୟା କହିବେନି, କହିବେ ମାୟା ଆଉ ମୋହ ଦିଟା କହିବେ ବୁଢ଼ୀମାନଙ୍କୁ, କଣ ବାବା ମୁଁ ମାୟା ମୋହରେ ପଡିଛି, ଆଉ ମାୟାରେ ଜାଣିପାରୁନି ସତ୍ୟ କଣ ଅସତ୍ୟ କଣ, ଆଉ ମୋହରେ ବି ପଡିଯାଇଛି, ଜାଣିଲେ ବାହାରି ପାରିବ, ଏଇଟା ହଉଛି କଥା। ମାୟା ମୋହ ଦିଟା ଏଥିପାଇଁ କୁହାଯାଏ, ମାୟା ମାନେ କଣ ଜାଣିପାରୁଛନ୍ତି, ଏଇଟା ହଉଛି ସତ୍ୟ ନୁହେଁ, ଏଇଟା ଅସତ୍ୟ, ଆଉ ମୋହଟା କଣ, ଜାଣିଲେ ବି ଛାଡ଼ିପାରିବେ ମାୟା ମୋହ। ଯେମିତି ମାୟା ଶକ୍ତିର ମାୟା ମୋହରେ ଗୋଟେ ଜୀବ ସେ ଆତ୍ମା ବୋଲି ଜାଣିପାରୁନି, ଭଗବାନଙ୍କର ଦାସ ବୋଲି ଜାଣିପାରୁନି, ଠିକ ସେଇଭଳି ବର୍ତ୍ତମାନ ଯୋଗ ମାୟା ଏମିତି ମୋହିତ କରିଛନ୍ତି, ନରନୀଳାରେ ବିମୋହିତ ହେଇଛନ୍ତି ନନ୍ଦ ମହାରାଜ ଆଉ ବ୍ରଜବାସୀମାନେ, ଯେ ମହାବୈକୁଣ୍ଠ ମୁକ୍ତିକୁ ଶ୍ରେଷ୍ଠ ମନେ କରୁଛନ୍ତି, ଭଗବାନଙ୍କର ନିତ୍ୟ ପିତା ହେଇକି ଯେ ମହାପ୍ରେମ, ଏ ଚକ୍ର କେତେ ସୁନ୍ଦର ଶବ୍ଦ ଲଗାଉଛନ୍ତି, ନିତ୍ୟ ଆସ୍ୱାଦ୍ୟମାନ ମହାମାଧୁର୍ଯ୍ୟ ମଦ ବିଷୟକ ପୁତ୍ରାଦି ଭାବମୟମ ପ୍ରେମବତ ଅପି, ମୋ ବିଷୟରେ ଯେଉଁ ମହାମାଧୁର୍ଯ୍ୟ ପ୍ରେମ ମୁଁ ତାଙ୍କୁ କେତେ ଭଲ ପାଉଛି, ସେ ସବୁ ଭୁଲିଗଲେ, ସେ ବୈକୁଣ୍ଠକୁ ମୁକ୍ତିକୁ ଶ୍ରେଷ୍ଠ ବୋଲି ମନେ କରୁଛନ୍ତି। ତୋ ଖଲୁ ମଦ ଅଧୀନାତ ଏବ ନ ତୁ ତୟମ ଅଧୀନ ଏବ, ଭଗବାନ ଏଠି କହୁଛନ୍ତି ସେ କଣ ମୁକ୍ତି ଆଉ ବୈକୁଣ୍ଠଟା କଣ ମୋ ଅଧୀନ, ମୁଁ କଣ ତାଙ୍କ ଅଧୀନ କି, ମୁକ୍ତି ଆଉ ବୈକୁଣ୍ଠର ସୁଖ ହଉଛି ମୋ ଅଧୀନ, ମୁଁ ତାଙ୍କ ଅଧୀନ ନୁହେଁ। କିନ୍ତୁ ବାପା ଭାବୁଛନ୍ତି, ପିତା କଣ ଭାବୁଛନ୍ତି, ବର୍ତ୍ତମାନ ସମସ୍ତେ ଭାବିଲେ ବରୁଣ ତାଙ୍କୁ ନାରାୟଣ ବୋଲି କହିଲେ ସିଏ ବର୍ତ୍ତମାନ ମୁକ୍ତି ଆମକୁ ଦେବେ, କିନ୍ତୁ ମୋର ମୁଁ ସମସ୍ତେ ମୋ ଅଧୀନରେ ଅଛନ୍ତି, ମୋଠୁ କି କେହି ଶ୍ରେଷ୍ଠ ନାହାନ୍ତି, କିନ୍ତୁ ମୋ ପିତାଙ୍କର କଣ ଜ୍ଞାନ ଆସିଛି, ତାଙ୍କୁ ବରୁଣ କହିଦେଇଛନ୍ତି ନାରାୟଣ ବୋଲି ମୋତେ ସ୍ତୁତି କରିଦେବ ବୋଲି, ବର୍ତ୍ତମାନ କହୁଛି ମୁକ୍ତି ଦିଅ, କିନ୍ତୁ ମୁଁ ସେ ମୁକ୍ତି ଅଧୀନରେ ନୁହେଁ, ମୁଁ ବୈକୁଣ୍ଠର ଅଧୀନରେ ନୁହେଁ, ମୋ ଅଧୀନରେ ସମସ୍ତେ ଅଛନ୍ତି, ଭଗବାନ ଏମିତି ବିଚାର କରୁଛନ୍ତି। केचित् केचित् द्रष्टुं प्रेम्णा अस्तु अधीना एव सर्वे दृश्यमानम् एव अस्मिन् अस्मिन् इत्यापि विवेकं न भजते। एमाने जानिकि मध्ये से मुक्ति वैकुंठ मोर अधीन किंतु मु तांकर अधीन नै एहा केहि कोनोसी दिन से देखि नहंती परंतु मु प्रेमाधीन एहा सबु किछि जानिछि ए तत्व से माने जानंती ना ए ब्रजवासी माने जानंती ना कृष्ण कहुछन् मु प्रेमर अधीन मो अधीन मुक्ति वैकुंठ अछि एमाने तो प्रेम एमाने जानंती ना किछि ब्रजवासी माने ब्रह्म को श्रेष्ठ बोली मन कर पॉइंट बर्तन आणिक सब देले बहुत बड़ टीका रचना कर मदीय महिमानश्च कुरु प्रणाणी कौन मत्स्य प्रणाणी देले ब्रह्म कौन ब्रह्मणा प्रतिष्ठा अहम गीतवाणी देले ब्रह्म मोर अधीन आदि ब्रजवासी मैंने इच्छा करेतु से मैंने कामना कर देखी कौन देखी वैकुंठ देखी जदि कई प्रश्न करते लोक मैंने कहते कृष्ण हो नारायण हूँ बड़ कृष्ण हो सी तो मानव रूप आसला बर्तमान ये गोटे श्लोक गोटे प्रसंग परास्त कर दिया बुझेदेव जो भगवान कृष्ण भी वैकुंठ को तुमको वैकुंठ कारण से साधारण लोक नारायण को बड़ करते कृष्ण कौन बड़ कर कृष्ण हो आदि नारायण से वैकुंठ दे पारे पाखे सब रही प्रमाण इति संचित्य भगवान महाकारुणिको हरिः दर्शयामास लोकं स्वं गोपानं तमसा परं परम कारुणिकमय विभू श्रीकृष्ण एभली चिंता करी गोपगण को प्रकृतिर अतीत ब्रह्मस्वरूप वैकुंठ लोक दर्शन कराइले तमसा परं ए जगतर पार ब्रह्मटा कौन भगवान शरीर जो ज्योति से वैकुंठ को वैकुंठ बाहर वैकुंठ लोक आलोकित कर बाहर को किरण आस ब्रह्म कौच से इको मैंने ब्रह्मवादी मैंने सब ध्यान कर ब्रह्म जेहेतु भगवान शरीर से किरण आसती सुख भी अच्छे ब्रह्म सुख ब्रह्म जो सुख अनुभव वैचित्रता ना से ब्रह्मवादी मैंने सुखी नुहत ब्रह्म से किरण कारण भगवान शरीर किरण भगवान नुह भगवान ना सूर्य किरण टा सूर्य नुहे से ब्रह्म को निंदा कर ब्रह्मवादी मान को आम निंदा करें ब्रह्मवादी को निंदा कले भगवत निंदा हम ब्रह्मवादी मान भगवान चक्रवर्ती को समाधान देखते ब्रह्मवादी मान भगवान को निंदा करेंगे कारण से भगवान कौन जानती आम प्रथम पढ़ु भागवत ब्रह्मेति परमात्मा भगवान भगवती भगवान शब्द थे आमको अपराध लगे अपराध लगे कभी ब्रह्मवादी मान निंदा करा गाड़ी गाड़ी गुलज करा सिद्धांत गुड़ा हो सिद्धांत न जाने के अपराध गुड़ा हो जाए ना अपराध हो तुम ब्रह्मवादी को निंदा कर ब्रह्म को चिंता करो कहीं ब्रह्म को आम यदि ब्रह्म को निंदा करवा आम तो शास्त्र कह सिद्धांत कह कि आक्षेप करी द्वेष करोसी ब्रह्मवादी को निंदा करहबन कहीं ब्रह्म को निंदा कले ब्रह्मटा कह भगवान स्वर सूर्य किरण किए गाड़ी दब सूर्य गाड़ी सूर्य देवता गाड़ी हलानी कहीं सूर्य जोर खरा हो कहीं ताप दौ किरणटा जा सूर्य अभिन्न ब्रह्मवादी मान को निंदा आम कर भगवान निजे कहते ब्रह्मणा प्रतिष्ठा अहम ब्रह्मर प्रतिष्ठित ब्रह्म को निंदा कर कार निंदा भगवान निंदा ब्रह्मवादी मैंने कहीं भगवान निंदा कर से जानते ब्रह्मेति परमात्मा भगवती भगवान शब्द दे आम पाटा पढ़ुचे भागवत जोगी मैंने परमात्मा रूप से चिंता करते ज्ञानी मैंने ब्रह्म रूप से चिंता करते आक्त मैंने भगवान रूप से चिंता करते भगवान निजे से चक्रपति गोटे उदाहरण देते सुंदर सब समाधान दे पाखे लोक जी सूर्य पाखे अच्छी से तीन टा जिन देख सूर्य मंडल को देख सूर्य देवता को देख सूर्य किरण को देख जमी ट्रेन पाखे अच्छे से इंजीनियर देखुची डब्बा को देखुची ड्राइवर को देखुची जे दूर अच्छे से कौन देखुची से खाली इंजिन टा आसुची आलुटा को देखुची जे भीतर रहा पाख रहा ଯେ ପାଖରେ ହେଲେ ସବୁ ଦେଖୁଛି ନା, ଭକ୍ତ ବ୍ରହ୍ମକୁ ଜାଣେ, ପରମାତ୍ମାକୁ ଜାଣେ, ଭଗବାନଙ୍କୁ ଜାଣେ, ସେ ପାଖରେ ଅଛି। ସେମାନେ ଦୂରରେ ଅଛନ୍ତି, ସେମାନେ ନିନ୍ଦା କରିବେ କାରଣ ସେ ଭଗବାନଙ୍କ ରୂପକୁ ଦେଖିନାହାନ୍ତି, ସେ ଖାଲି ଆଲୁଅଟାକୁ ଦେଖୁଛନ୍ତି। ଟ୍ରେନ୍ଟା ଆସୁଛି ରାତିରେ ଆଲୁଅଟା, ଏଠି ସେଠି ଗୋଟେ ଡ୍ରାଇଭର ଅଛି, ସେଠି ବଗି ଅଛି, ତାର ଆକୃତି ଅଛି, ସେ କ'ଣ ଜାଣିପାରିବ? ତୁମେ ଜାଣିପାରିବ ଆଲୁଅଟାକୁ ଦେଖିବ? ବ୍ରହ୍ମବାଦୀ ମାନେ ଦୂରରେ ଅଛନ୍ତି ନା, ସେ ନିନ୍ଦା କରିବେ ହିଁ କରିବେ। ସେ ତ ଭକ୍ତିଶାସ୍ତ୍ର ଅନୁସରଣ କରୁନାହାନ୍ତି ନା, ଗୀତା ଭାଗବତ ଅନୁସରଣ କରୁନାହାନ୍ତି, ତେଣୁ ସେ ନିନ୍ଦା କରିବେ। କେତେବେଳେ କେତେ ଜାଗାରେ ବ୍ରହ୍ମାତ୍ମ କାଟିପାରିବନି, ପୁରା ଗୀତାରେ ସବୁ ପ୍ରମାଣ ଦିଆହେଇଯିବ। କ୍ଲେଶ ଅଧିକ ସ୍ତର ସ୍ତେଷାମ ଅବ୍ୟକ୍ତ ଆସକ୍ତ ଚେତସାମ ଅବ୍ୟକ୍ତ ହିଁ ଗତିର ଦୁଃଖ ଦେହ ବଦବି ଅବାପ୍ୟତେ। କାଟିଦେବ ତୁମେ ବ୍ରହ୍ମବାଦୀ ମାନଙ୍କୁ? ନାଇଁ, ସେ ତାଙ୍କ ସ୍ଥିତିରେ ରହିଛନ୍ତି, ସେ ତାଙ୍କ ଭଜନ କରୁଛନ୍ତି, ଆମେ ତାଙ୍କୁ ନିନ୍ଦା କରିବା। ସେଠି ବ୍ରହ୍ମର ଯୋଉ ସୁଖ ଅନୁଭବରେ ବୈଚିତ୍ରତା ନାହିଁ, ବୈଚିତ୍ର କ'ଣ, ଭେରାଇଟି ନାହିଁ। ଯେମିତି ତୁମେ ଡେଲି ଆଳୁଟା ଖାଇବ, ଡେଲି ଚାଉଳ ଖାଇବ, ଭଲ ଲାଗିବ? ଏ ସେଇ ଜିନିଷଟା, ସେ ଆଳୁଟା ଭଜା କେଉଁ ଦିନ ଦରକାର, କେଉଁ ଦିନ ରସା ଦରକାର, କେଉଁ ଦିନ ପୋଡ଼ା ଦରକାର, ଭେରାଇଟି ଗୋଟେ ଲାଇଫ ଟେଷ୍ଟ ନା, ବ୍ରହ୍ମରେ ଭେରାଇଟି ଟେଷ୍ଟ ନାହିଁ, ବ୍ରହ୍ମ ସୁଖ ଗୋଟେ ବାସ। ସେ ବ୍ରହ୍ମବାଦୀ ମାନଙ୍କର ସୁଖର ବୈଚିତ୍ରତା ନାହିଁ, ଭକ୍ତିରେ ଯେମିତି ସୁଖର ବୈଚିତ୍ରତା ଅଛି, ସେଥିରେ ନାହିଁ, ଆନନ୍ଦମୟର ବୈଚିତ୍ରତା ନାହିଁ। ସେଥିପାଇଁ ବ୍ରହ୍ମବାଦୀ ମାନେ ସେ ଦୂରେ ବି ରହିଲେ, କେବଳ ବ୍ରହ୍ମ ସୁଖଟାକୁ ଖାଲି ଅନୁଭବ କରିବେ, ସେଥିରେ ସୁଖ ଅଛି। ବ୍ରହ୍ମ ସୁଖ ତାକୁ ସବୁ ବ୍ୟାଖ୍ୟା କରୁଛନ୍ତି, ଜୀବ ଗୋସ୍ୱାମୀ ବହୁତ ତାକୁ ବୁଝିବି ହୁଏନି, ସେ କେବଳ ଏତେ ଗୋଟେ ଜିନିଷ ଲେଖିଛନ୍ତି ବ୍ରହ୍ମରେ। ଏଥିପାଇଁ ଜୀବ ସୁଖ ରହିପାରେନି ବ୍ରହ୍ମାନୁଭବରେ, ତାର ବ୍ରହ୍ମାନୁଭବର ବୈଚିତ୍ରତା ନାହିଁ, କେବଳ ଗୋଟିଏ ଅନୁଭବ। ଆଚ୍ଛା, ଭଗବତ ଅନୁଭବରେ କ'ଣ ରହିଛି? ବୈଚିତ୍ରତା ଅଛି। ବୈଚିତ୍ରତା ମାନେ କ'ଣ? ଭଗବାନଙ୍କର ଯେମିତି ନାମ କୀର୍ତ୍ତନ ଡେଲି ଶୁଣୁଛେ ନା ନାହିଁ? କେତେ ବର୍ଷ ହେଲା, 20 ବର୍ଷ, କେତେ ବର୍ଷ ହେଲା ପରମ ପୁରୁଷରୁ ଆପଣଙ୍କ 10 ବର୍ଷ ହେଇଗଲାଣି ଭକ୍ତ। ଆଉ ଦେଖା 10 ବର୍ଷ ହେଲା କ'ଣ ନାମଟା ଖରାପ ଲାଗୁଛି? ଯୋଉଠି ନାମ ହବ ଦେଖିବ, ଯିଏ ଭକ୍ତ ବଢିଆ ଲାଗିଲା ତ, ଯେକୌଣସି ଭକ୍ତ ଯିଏ ଯେଭଳି ଗାଉଛନ୍ତି, ଯିଏ ଯେମିତି ସ୍ୱର ତାଳ ମାନ ଲୟ କଥା, ଏ ସବୁବେଳେ ବୈଚିତ୍ରତା ଏଥିରେ ଅଛି। ଏ ତ ଆମର ସ୍ୱଳ୍ପ ଅନୁଭବରେ, ଯେତେବେଳେ ପୁରା ଜଣେ ଭଗବତ ପ୍ରାପ୍ତି ହେଇଯାଏ, ଭଗବାନଙ୍କର ନିତ୍ୟ ନବନବାୟମାନ ରୂପ ଗୁଣ ଲୀଳା ବୈଶିଷ୍ଟ୍ୟରେ ସବୁବେଳେ ଭେରାଇଟି ଭରି ହେଇକି ରହିଛି। ଅନନ୍ତ ଭଗବାନ ନିଜ କହୁଛନ୍ତି, ଅନନ୍ତ ରୂପ ମାଧୁରୀ ମୋର, ମୁଁ ନିଜେ ଜାଣିପାରୁନି। ଆଉ ବ୍ରହ୍ମରେ ସେଟା ନାହିଁ। ଆଉ ଭଗବାନ ଯେ ମନା କହିପାରିବେନି, ବ୍ରହ୍ମବାଦୀମାନଙ୍କୁ କାଟିପାରିବନି ତୁମେ? ଭଗବାନ କହିଲ, ଅର୍ଜୁନ ପଚାରିଲ ନା, କେଉଁମାନେ ଶ୍ରେଷ୍ଠ ଉପାସକ ଆପଣ କୁହନ୍ତୁ, କଣ ଦୁଇ ଜଣ ଆପଣଙ୍କୁ ପ୍ରାପ୍ତ ହେବେ, ଯେଉଁମାନେ ବ୍ରହ୍ମଙ୍କୁ ପୂଜା ଯେଉଁମାନେ ବ୍ରହ୍ମଙ୍କୁ ଉପାସନା କରୁଛନ୍ତି, ଆଉ ଯେଉଁମାନେ ଆପଣଙ୍କର ନିରାକାର ରୂପକୁ ଆଉ ସାକାର ରୂପକୁ ଉପାସନା କରୁଛନ୍ତି, ତାଙ୍କ ଭିତରେ କିଏ ଶ୍ରେଷ୍ଠ, କିଏ ଆପଣଙ୍କୁ ପ୍ରାପ୍ତ ହବ? ଭଗବାନ କଣ କହିଲେ? ଉଭୟ ହିଁ ପ୍ରାପ୍ତ ହେବେ ମୋତେ, ଦୁଇ ଜଣ। ଗୀତାରେ ଭଗବାନ କହିଲେ ନା, ଉଭୟ ପ୍ରାପ୍ତ ହେବେ। ସେଟା ହଉଛି ଆଂଶିକ ପ୍ରାପ୍ତି, ଇଏ ହଉଛି ପୂର୍ଣ୍ଣ ପ୍ରାପ୍ତି। କିନ୍ତୁ ମଣିଷ ପାଇଁ ବ୍ରହ୍ମ ପ୍ରାପ୍ତିଟା କଷ୍ଟ, ଭଗବାନ କହିଲେ। ସେ ଶ୍ଳୋକରେ କହିଥିଲେ ନା, ଅବ୍ୟକ୍ତ କ୍ଲେଶ ଅଧିକ ସ୍ତର ସ୍ତେଷାମ ଅବ୍ୟକ୍ତ ଆସ, କାରଣ ଆମେ ଆମର ଗୋଟେ ରୂପ ଅଛି ନା, ଆମେ ନିରାକାରକୁ କେମିତି ଚିନ୍ତା କରିବା, ଭାରି କଷ୍ଟ ସେଟା କାଟିଦେଲେ। ତେଣୁ ଏଇ ଯେଉଁ ବ୍ରହ୍ମା, ଆମେ ବ୍ରହ୍ମମାନେ, ଆମେ ସବୁବେଳେ ବ୍ରହ୍ମ ବୃହତ ବସ୍ତୁ, ଚୈତନ୍ୟ ମହାପ୍ରଭୁ ବ୍ରହ୍ମ ଶବ୍ଦକୁ ଆମେ ଯେତେବେଳେ ଭାଗବତ ଭକ୍ତିଶାସ୍ତ୍ର ଆଣିଛନ୍ତି, ସବୁଗୁଡା ଲଗେଇଛନ୍ତି କେଉଁଥିରେ, ବ୍ରହ୍ମମାନେ ଆମର କୃଷ୍ଣ ପରମ, ସେ କୃଷ୍ଣଙ୍କର ତ ଅଂଶ ସେ ବ୍ରହ୍ମ, ଆଉ ବ୍ରହ୍ମ ବୃହତ ବସ୍ତୁ, କୃଷ୍ଣ ପରମ ବ୍ରହ୍ମ ପରମ୍ଭାଧାମ। ଇତି ସଂଚିତ୍ୟ ଭଗବାନ ମହାକାରୁଣିକ ହରି, ଭଗବାନ ଏ ଚିନ୍ତା କଲେ, ଆରେ ଆରେ ଏମାନେ ମହାରତ୍ନ, ମୋ ପାଖରେ ଥାଉଥାଉ ଏମାନେ ମୁକ୍ତା, ଯେମିତି ଗୋଟେ କୁହନ୍ତି କ'ଣ, ନକଲି ମୁକ୍ତା ପ୍ରାପ୍ତ ହେଇକି ଯେମିତି ଗୋଟେ ଲୋକ ମୋହିତ ହେଇଯାଇଛି, ଏମାନେ ମୋର ଚରଣ ରେଣୁ, ଦୁର୍ଲଭ ଚରଣ ରେଣୁ ବ୍ରଜ ଭୂମି, ମୁଁ ମୋର ନିତ୍ୟ ପିତା ହେଇକି ମୁଁ ପୁତ୍ର, ମୋର ପୁତ୍ରତ୍ଵ, ମୁଁ ପୁତ୍ର ସୁଖ ଦଉଛି, ନିତ୍ୟ ଆନନ୍ଦ, ତଥାପି ଏମାନେ ମୋହିତ ହେଇଯାଇଛନ୍ତି ନରଲୀଳାରେ। ଠିକ୍ ଅଛି, ତାଙ୍କୁ ଦେଖେଇବି, ବୈକୁଣ୍ଠ ଦର୍ଶନ କରେଇଲେ। ଇତି ସଂଚିତ୍ୟ ଭଗବାନ ମହାକାରୁଣିକ ହରି, ସୁଖଦେବ କହୁଛନ୍ତି କେତେ ଭଗବାନ କାରୁଣିକ, ସେ ହରି ଦୁଃଖ ହରଣ କରନ୍ତି ଭକ୍ତର। କଣ କଲେ? ସଂଚିତ୍ୟ, ଭଲ ଭାବରେ ଚିନ୍ତା କଲେ, ବ୍ରଜବାସୀ ମାନେ ଦେଖେଇଲେ କିଛି ଅସୁବିଧା ହବନି ତ, ନା ନା, ଏମାନେ ନରଳିଆରେ ମୋହିତ ହେଇଛନ୍ତି, ଯଦି ଦେଖିଦେବେ ବୈକୁଣ୍ଠ କି ବ୍ରହ୍ମ, ତିନିଟା ଦିଟା ଜିନିଷ ଦେଖେଇବେ, ବ୍ରହ୍ମାନୁଭବ, ବୈକୁଣ୍ଠ ବାସ, ତା ସହିତ ବ୍ରଜ ପ୍ରେମ। ବ୍ରଜ ପ୍ରେମ ତ ଜାଣିଛନ୍ତି, ସେ ସେଇଟାକୁ ଦେଖିଲା ପରେ କହିବେ, ଆରେ ବ୍ରଜରେ ଗାଈ ଚରିଆର ଯେତିକି ମଜା ଅଛି, ଏଠି ଗାଈ ଚରିଆର ଯେତିକି ମଜା ଅଛି, ସେ ବୈକୁଣ୍ଠ ବାସରେ ଯେତିକି ମଜା ନାହିଁ, କି ବ୍ରହ୍ମ ଅନୁଭବରେ ଯେତିକି ମଜା ନାହିଁ, ଭଗବାନ ଏଥିପାଇଁ ଦେଖେଇବେ। ଦର୍ଶୟା ମାସ ଲୋକସ୍ୱ ଗୋପାନମ ତମସ ପରମ, इति संचित्यस्य नित्यास्पदस्य श्री वृंदावनस्य सर्वोत्कर्ष ब्रह्म वैकुंठ सुखानुभावन एव संप्रति ज्ञापयमासी इति विचार्य। संचित शब्द को अर्थ कले कौन कृष्ण चिंता कले सम्यक चिंता कले कौन चिंता कले से चिंतार चक्रवर्ती लिखुंट संचित्य सह नित्यास्पदस्य श्री वृंदावनस्य सर्वोत्कर्ष नित्यास्पद वृंदावन उत्कृष्टता को चिंता कले कौन से वृंदावन सर्वश्रेष्ठ लोक प्रतिपादित करिबे कौन ना ब्रह्म वैकुंठ सुखान भावनेव संप्रत ज्ञापय विचार्यम सो ब्रह्म स्वरूप लोकम च वैकुंठाक्य दर्शयमास मुंगु वैकुंठ दर्शन करेबी ब्रह्मस्वरूप दर्शन करेबी तापर से माने ए गोलकर जो उत्कर्ष बा ब्रजर जो उत्कर्ष को से माने जानि परिबे ए चिंता करे इति संचित्य भगवान महाकारुणिक हरि वृंदावनात् वियोग पंचसा क्षण तेव प्राप्य मात इति भाव चक्रपद लिखुं टीका अच्छा केत दिन लगे भगवान को भगवान को लेकिन जाए देखिक वैकुंठ आउ ब्रह्म ब्रह्मानुभव से कर ब्रह्मानुभव करवाक पड़े दरकार ना कि वैकुंठ बास करने जावाक पड़ो तो कत समय लगे कह पांच छ क्षण भगवान नहीं चाहिए कौन तो अनुवाद कौन पांच छ क्षण हाँ क्षण तो ठीक है पांच छ क्षण भगवान छ क्षण देखे क्योंठ वैकुंठ दर्शन कर बर्तमान प्रश्न चक्रवर्ती प्रश्न उठुच्च कारण सिद्धांत रही वैकुंठ को गले कौन हम जद निवर्तन धाम परम ब्रह्म को गले कौन हम जड़े ब्रह्म को जन गले से मुक्ति सीधे मुक्ति ब्रह्मानुभव करदे मुक्ति वैकुंठ रही गले से फेरबे फिर ब्रज को कमी आसे से खाली कह ना ये से महाकारुणिक हरि ये क्यों शब्द को धरी कर दर्शयामास सो गोपानम तमस परम कथम ते संपूर्ण वृंदावनीय माधुर्य अनुभव इतिहा कारण यदि ब्रह्म सुख से प्राप्त हो गले ब्रह्म दर्शन कले मुक्ति वैकुंठ पहले से कौन हो सारिता प्राप्त हो तार वैकुंठ माधुर्य फेरिए कि वृंदावन को पुणी माधुर्य कमी अनुभव करिए विभु भगवान कृष्ण अच्छा विभु तर शक्ति अच्छे साजुज्य मुक्ति भी फेरिक नहीं आसवे ब्रह्मरे मुक्ति पाई व्यक्ति को फेरक नहीं आसपारे भगवान कल शुणी दर्शन कला कौन तर गति हरे कृष्ण ग्रंथ राशि भागवत मुखी जय श्री।